ଦାରାଗିନି କ'ଣ କେବେଠୁ ସରିଲାଣି କଳମାସର ବୋଧ ବିଷୟରେ 18 ବର୍ଣ୍ଣନା କରାଯାଇଥିଲା। ତାପରେ କେତୋଟି ଲୀଳା ସେଥିରେ ଭଗବାନଙ୍କର ବଳରାମଙ୍କର ବିଶେଷ ନାହିଁ, ରୋଲ୍ ନାହିଁ। ତେଣୁ ଆମେ କହିଲି କାଲି ସେ କହିଥିଲୁ ଗତକାଲି ଯେ ଆମେ ଆଜି ଶଙ୍ଖଚୂଡ଼ ବିଷୟରେ କହିବା। ଏ ହେଉଛି 34 ଅଧ୍ୟାୟର କଥା ଶଙ୍ଖଚୂଡ଼। ଏ ଅଧ୍ୟାୟରେ 2 ଅସୁରକୁ ବିନାଶ କରିଛନ୍ତି ଭଗବାନ। ଗୋଟିଏ ହେଉଛନ୍ତି ସୁଦର୍ଶନ, ଯିଏକି ସର୍ପ ରୂପରେ ଆସି ନନ୍ଦ ମହାରାଜ ଯେଉଁ ଭଗବାନ ଯେତେବେଳେ ଯାଇଥିଲେ ଶିବ ପୂଜା ଉପଲକ୍ଷେ ଯାଇଥିଲେ, ସେ ଅମ୍ବିକାବନ ସେଇଠି ଅମ୍ବିକାବନକୁ ଯାଇଥିଲେ, ସେଇଠି ଏ ସର୍ପ ନନ୍ଦ ମହାରାଜକୁ ଗ୍ରାସ କରିଦେଇଥିଲା। ଭଗବାନ ତାକୁ ଛୁଇଁଥିବାରୁ ସେ ଉଦ୍ଧାର ପାଇଲା, ବିଦ୍ୟାଧର ସେ ଥିଲା କୃଷ୍ଣଙ୍କର କଥା। ତେଣୁ ଆମେ ସେଠୁ ବିଶେଷ ବର୍ଣ୍ଣନା କରିବା ନାହିଁ। ଆମର ଯେଉଁ ଶଙ୍ଖଚୂଡ଼ରେ ମଧ୍ୟ କୃଷ୍ଣ ତ୍ୟାଗ କରିଛନ୍ତି, ତାକୁ ଉଦ୍ଧାର କରିଛନ୍ତି, କିନ୍ତୁ ସେଠି ବଳରାମଙ୍କର ମଧ୍ୟ ରହିଛି, ତାଙ୍କର ବହୁତ ଭୂମିକା ରହିଛି। ତେଣୁ ଆମେ ଏଇ କଥାଟିକୁ କହିବା ଶଙ୍ଖଚୂଡ଼ କଥା 34 ଅଧ୍ୟାୟରେ। ଇଏ ଭଗବାନଙ୍କର ବସନ୍ତ ଦୋଳ ପୂର୍ଣ୍ଣିମା ବସନ୍ତ ରାସ କଥା। ଦୋଳ ପୂର୍ଣ୍ଣିମାରେ ଭଗବାନ କୃଷ୍ଣଙ୍କର ଯେଉଁଭଳି ଭାବରେ ଗୋପୀମାନେ ଅଛନ୍ତି ତାଙ୍କ ସହିତ ରାସ କରନ୍ତି, ସେଭଳି ଭାବରେ ଭଗବାନ ବଳରାମଙ୍କର ମଧ୍ୟ ଅଲଗା ଗୋପୀମାନେ ଅଛନ୍ତି, ତାଙ୍କ ସହିତ ସେ ରାସ କ୍ରିୟା କରନ୍ତି, ରାସଲୀଳା। ତେଣୁ ଏହି ସମୟରେ ଗୋଟିଏ ଏଭଳି ଭାବରେ ବସନ୍ତ ପୂର୍ଣ୍ଣିମା ତିଥିରେ ରାସଲୀଳା ଚାଲିଥିଲା ବେଳେ ସେହି ସମୟରେ ଶଙ୍ଖଚୂଡ଼ ଆସିଲା। ଶଙ୍ଖଚୂଡ଼ ସେ ହେଉଛନ୍ତି ପ୍ରକୃତିରେ କୁବେରଙ୍କର ଅନୁଚର ଥିଲା। କୁବେର ଯେଉଁ ଅନୁଚର ଥିବାରୁ ସେ କୁବେର ତାଙ୍କୁ ଦେଇଥିଲେ ଗୋଟିଏ କୁବେର ଭଗବାନଙ୍କର ଜଣେ ବିଭୂତି ବିତ୍ତେଷୁ ଦକ୍ଷିଣାକ୍ଷିସମ ଭଗବଦ୍ଗୀତା ଦର୍ଶନ ଅଧ୍ୟାୟ କୁହାଯାଇଛି। ସେ ଶଙ୍ଖଚୂଡ଼କୁ ଦେଇଥିଲେ ଗୋଟେ ମଣି ଦେଇଥିଲେ, ଯେଉଁଟାକୁ ସେ ମଥାରେ ଧାରଣ କରିଥିଲେ, ତେଣୁ ବହୁତ ମୂଲ୍ୟବାନ ମଣି। ତେଣୁ ଯାହା ହେଉ ତାଙ୍କର ଶକ୍ତି ମଧ୍ୟ ଥିଲା, ଗର୍ବ ଥିଲା। ଏହି ଭାବରେ ସେ ବଳଦେବଙ୍କୁ ମଧ୍ୟ ତାଙ୍କର ଯେଉଁ ପ୍ରେସମାନେ ଅଛନ୍ତି ତାଙ୍କୁ ସବୁ କ'ଣ କରୁଥିଲେ ନା ଧନମଦ ମତ ହୋଇଥିଲା, ସେ ଇନ୍ଦ୍ରିୟା ଶକ୍ତ ଏଇଭଳି ଭାବରେ ବଳରାମ ଏବଂ କୃଷ୍ଣଙ୍କର ଯେଉଁ ଗୋପୀମାନେ ଅଛନ୍ତି ତାଙ୍କର ସଖୀମାନେ ପ୍ରିୟସୀମାନେ ତାଙ୍କୁ ଅପହରଣ କରିବା ପାଇଁ ଚେଷ୍ଟା କରୁଥିଲା। ଏଇଭଳି ଭାବରେ ଯେତେବେଳେ କରୁଥିଲା ସେହି ସମୟରେ ଯକ୍ଷମାନେ ଉତ୍ତର ଦିଗରେ ରହିଛନ୍ତି, ହିମାଳୟ ପାଦେଶ ସେପଟେ ସବୁ ରହିଛନ୍ତି, ତେଣୁ ସେ ଉତ୍ତର ଦିଗକୁ ତାକୁ ନେବା ପାଇଁ ବସିଥିଲା, ବୃନ୍ଦାବନକୁ ଉତ୍ତର ଦିଗକୁ ହିମାଳୟକୁ ନେବା ପାଇଁ ବସିଥିଲା। ସେହି ସମୟରେ ଯେତେବେଳେ ସେ ଗୋପୀମାନେ ଭଗବାନଙ୍କୁ ରକ୍ଷା କରିବା ପାଇଁ ପ୍ରାର୍ଥନା କଲେ, ଭଗବାନ କୃଷ୍ଣ ଯାଇ ତାକୁ ହତ୍ୟା କରିଛନ୍ତି, ଶଙ୍ଖଚୂଡ଼କୁ ହତ୍ୟା କରିଛନ୍ତି ଏବଂ ସେ ମଣିଟିକୁ ନେଇକରି ବଳରାମଙ୍କୁ ପ୍ରଦାନ କରିଛନ୍ତି। ତେବେ ଏଇ ଯେଉଁ ଲୀଳାଟି ହୋଇଥିଲା ବଳରାମଙ୍କର, ବଳରାମ ତାକୁ ହତ୍ୟା କରିନଥିଲେ, କୃଷ୍ଣଙ୍କୁ ହତ୍ୟା କରିଥିଲେ, କିନ୍ତୁ ଏ ବିଷୟରେ ବିଶେଷ ଗର୍ଭ ସଂହିତାରେ ବର୍ଣ୍ଣନା କରାଯାଇଛି। ଆଉ ଗୋଟେ କଥା ଯେ ଇଏ ଯେଉଁ କୁବେରଙ୍କ ଅନୁଚର ଶଙ୍ଖଚୂଡ଼ ସେ ଯେଉଁ ଗୋପୀଙ୍କୁ ଜଣଙ୍କୁ ନେବା ପାଇଁ ବସିଯାଇଥିଲା, ତା ନାଁ ହେଉଛି ସତ୍ୟଚନ୍ଦ୍ରାନନା ଗୋପୀ। ତେଣୁ ଇଏ ଗର୍ଭ ସଂହିତାରେ ବର୍ଣ୍ଣନା କରାଯାଇଛି ଭଗବାନଙ୍କର ଯେଉଁ ଲୀଳାଟି ହୋଇଛି ପ୍ରକୃତରେ ସେମାନେ ତାଙ୍କର ବୃନ୍ଦାବନ ତାଙ୍କର ଲୀଳା ରହିଛି, ଅପ୍ରାକୃତ ବୃନ୍ଦାବନ ଚିତ୍ ଜଗତ ରହିଛି, ସେଇଠି ତାଙ୍କ ଲୀଳା ଚାଲିଛି। ଭଗବାନଙ୍କର 3 ଶକ୍ତିର ଅଛନ୍ତି, ଗୋଟେ ନାମ ହେଉଛି ଶ୍ରୀ, ଜଣଙ୍କର ନାମ ଶ୍ରୀ ରାଧାରାଣୀ, ଜଣଙ୍କ ନାଁ ହେଉଛି ବିରାଜ, ଆଉ ଜଣଙ୍କ ନାଁ ହେଉଛି ଭୂଦେବୀ। ତେବେ ଭଗବାନ ବିରାଜଙ୍କ ସହିତ ସେ ତାଙ୍କର କୁଞ୍ଜରେ ଲୀଳା କରୁଥିଲା ବେଳେ ଏ କଥା ରାଧାରାଣୀ ଜାଣିପାରିଲେ, ରାଧାରାଣୀ ଯେତେବେଳେ ଜାଣିପାରିଲେ ସେତେବେଳେ ସେ କ୍ରୋଧ ପ୍ରକାଶ କରି ସେଇ କୁଞ୍ଜକୁ ଆସିଲେ, ବିରାଜ କୁଞ୍ଜକୁ ଆସିଲେ। ଏ କଥା ଯେତେବେଳେ ସେଠି ଭଗବାନ କୃଷ୍ଣ ଭିତରେ ରହିଥିଲେ ବିରଜାଙ୍କ ସହିତ ବିରାଜଙ୍କ ସହିତ, ତେଣୁ ଦ୍ୱାର ଦେଶରେ ଶ୍ରୀରାମ ସିଏ ସେଠି ରହି ଜଗିଥିଲେ, କାହିଁକି ଭିତରକୁ ଆଲୋକ କରାଯାଉନଥିଲା। କିନ୍ତୁ ରାଧାରାଣୀ ବହୁତ ପାଟିତୁଣ୍ଡ କଲେ, ବହୁତ ରାଗିକରି କ୍ରୋଧ ପ୍ରକାଶ କରି ଯେତେବେଳେ କହିଲେ, ଏ ଶବ୍ଦ ଶୁଣିକରି ଭଗବାନ କୃଷ୍ଣ ଅନ୍ତର୍ଧ୍ୟାନ ହୋଇଗଲେ। ବିରାଜ କ'ଣ କଲେ ନା, ସେ ଗୋଟେ ନଦୀ ହୋଇଗଲେ, 80 କୋଟି 8 କୋଟି ମାଇଲର ନଦୀ ଗୋଟେ ହୋଇଗଲେ। ସେ ଯେଉଁ ବୃନ୍ଦାବନ ଚାରିପଟେ ଖାଇ ଭଳି ରହିଲେ ନଦୀ ହୋଇକରି, ରାଧାରାଣୀ ଯେତେବେଳେ ବିଷୟରେ ଦେଖିଲେ କେହି ନାହାନ୍ତି, ତେଣୁ ସିଏ ଫେରିଆସିଲେ। ଶ୍ରୀରାମ ତାଙ୍କୁ ଅଭିଶାପ ଦେଲେ। ତାପରେ ଭଗବାନ କୃଷ୍ଣ ପୁଣି ଗଲେ ରାଧାରାଣୀ ପାଖକୁ, ରାଧାରାଣୀ ତାଙ୍କୁ ଆଲାଉ କଲେ ନାହିଁ ଭିତରକୁ। ତେଣୁ ଏଇଭଳି ଭାବରେ କୃଷ୍ଣ ଯେତେବେଳେ ଫେରିଗଲେ, ସେ ସମୟରେ ଶ୍ରୀରାମ ରାଧାରାଣୀକୁ ଅଭିଶାପ ଦେଲେ, କହିଲେ ତମେ କୃଷ୍ଣଙ୍କୁ ଅବହେଳା କରୁଛ, ତେଣୁ ତମେ କୃଷ୍ଣଙ୍କୁ କୃଷ୍ଣଙ୍କର ବିରହ ବେଦନା 100 ବର୍ଷ ଧରି ବିରହ ବେଦନା ପ୍ରାପ୍ତ ହେବ। ଏବଂ ରାଧାରାଣୀ ମଧ୍ୟ ଶ୍ରୀରାମଙ୍କ ଅଭିଶାପ, ତମେ ଅସୁର ହେଇଯାଅ, ଯେଉଁ ଅସୁର ହେଇଯାଅ, ଇଏ ସେଇ ଶଙ୍କଚୂଡ ଥିଲେ ଅସୁର ହେଇକିରି। ତେଣୁ ଏଇ ଯେଉଁ ଭଗବାନଙ୍କ ଲୀଳା ଚାଲିଥିଲା, ଏଇ ଶଙ୍କଚୂଡ ଯେତେବେଳେ ଉଦ୍ଧାର ପାଇଲେ, ଶଙ୍କଚୂଡ ଉଦ୍ଧାର ପାଇଲେ, ସେ ଲୀଳାଟି ହେଇଥିଲା, ସେଇଠି ଅଭିଶାପ ପ୍ରାପ୍ତ ହୋଇଥିଲେ। ଏଇ ଗର୍ଗ ସଂହିତାରେ ବର୍ଣ୍ଣନା କରାଯାଇଛି। ବହୁଳା ସହ ନାରଦମୁନିକୁ ସବୁ ପ୍ରଶ୍ନ ପଚାରିଛନ୍ତି, ସେ ତା'ର ସବୁ ଉତ୍ତର ଦେଇଛନ୍ତି। ତେଣୁ ଇଏ ଯେଉଁ ସାଧାରଣତଃ ଭଗବାନ ଯାହାକୁ ବଦ୍ଧ କରନ୍ତି, ସେମାନେ ଭଗବାନଙ୍କ ଶରୀରରେ ମିଶିଯାଆନ୍ତି, କିନ୍ତୁ ୟାକୁ ଯେଉଁ ବଦ୍ଧ କଲେ ଶଙ୍କଚୂଡ, ଇଏ ଶ୍ରୀରାମଙ୍କ ଶରୀରରେ ମିଶିଗଲା। ଶ୍ରୀରାମଙ୍କ ଶରୀରରେ ଏଇଟା ଆଶ୍ଚର୍ଯ୍ୟ କଥା। ତେଣୁ ବହୁଳା ସେ ପ୍ରଶ୍ନଟି ପଚାରିଥିଲେ, କାହିଁକିନା ସେ ପ୍ରକୃତରେ ଶ୍ରୀରାମ ଆସୁଥିଲେ, ବର୍ତ୍ତମାନ ଅସୁର ରୂପରେ ଆସିଥିଲେ। ତେଣୁ ଇଏ ଶ୍ରୀରାମ ଯେତେବେଳେ ଶଙ୍କଚୂଡକୁ ହତ୍ୟା କଲେ ଭଗବାନ, ସେତେବେଳେ ସେ ଶ୍ରୀରାମଙ୍କ ଶରୀରରେ ମିଶିଗଲେ, ମୁକ୍ତି ପାଇଗଲେ। ଏଭଳି ଭାବରେ ଏ ଯେଉଁ ଆରାମ ଲୀଳାର ତତ୍ତ୍ୱ କ'ଣ, ଭକ୍ତିମନ ଠାକୁର ତାଙ୍କର ଚୈତନ୍ୟ ଶିକ୍ଷା ମଧ୍ୟ ବର୍ଣ୍ଣନା କରିଛନ୍ତି। ଏଇଟା ହେଉଛି ପ୍ରୋନେସ୍ ଟୁୱାର୍ଡ଼ସ୍ ଆକ୍ୱାରିଂ ନେମ୍ ଆଣ୍ଡ ଫେମ୍ ଆଣ୍ଡ ଡିଜାୟର୍ ଫର୍ ସେନ୍ସୁଅସ୍ ଏନ୍ଜୟମେଣ୍ଟ ଅଣ୍ଡର ଦ ପ୍ରି ଅଫ୍ ଡିଭୋସନ୍। ଆର୍ ତତ୍ତ୍ୱ ହେଉଛି ଆମ ଭିତରେ ମଧ୍ୟ ସେଇ ଶଙ୍କଚୂଡ଼ ଅସୁର ରହିଛି। ଏ ଶଙ୍କଚୂଡ଼ର ଅସୁର ତତ୍ତ୍ୱ ହେଉଛି କ'ଣ ନା, ଏଇଟା ହେଉଛି ନାମ ଯଶ ଇତ୍ୟାଦି ପ୍ରତିଷ୍ଠା ପାଇବା ପାଇଁ ଆମର ଇଚ୍ଛା ରହିଛି। ଆମେ କେମିତି ଆମର ନାଁଟା ସମସ୍ତେ ଜୟଧ୍ୱନି ଦେବେ, ଆମର କେମିତି ପ୍ରଶଂସା ହେବ, ଏବଂ ଉପଭୋଗ କରିବା ପାଇଁ ଇନ୍ଦ୍ର ଉପଭୋଗ କରିବା ପାଇଁ ଆମର ଇଚ୍ଛା ରହିଛି। ଇନ୍ଦ୍ର ଉପଭୋଗ କରିବା ପାଇଁ ଇଚ୍ଛା ଅଛି, କିନ୍ତୁ ଭକ୍ତି ମାଧ୍ୟମରେ, ଭକ୍ତି ମାଧ୍ୟମରେ ଭକ୍ତି ଗ୍ରହଣ କରୁଛି ମାନେ ସେ ବହୁତ ପ୍ରକାର ସୁଯୋଗ ପାଇବେ। ତେଣୁ ତାଙ୍କର ଇଚ୍ଛା ଅଛି ନିଜର ଇନ୍ଦ୍ରକୁ ତୃପ୍ତି ପ୍ରଦାନ କରିବା, ଭଗବାନଙ୍କ ଇନ୍ଦ୍ରକୁ ତୃପ୍ତି ପ୍ରଦାନ କରିବା ପାଇଁ ନୁହଁ, ତେଣୁ ଭକ୍ତିର ଆଶ୍ରୟ ନେଇଛନ୍ତି। ଇଏ ଡୁପ୍ଲିସିଟି ବା ଇଏ ହେଉଛି ଛଳନା। ତେଣୁ ଭଗବାନ ଯେଉଁ ହତ୍ୟା କଲେ, ଆର ତତ୍ତ୍ୱ ହେଉଛି ଆମ ଭିତରେ ମଧ୍ୟ ସେଇଭଳି ଭାବରେ ଶଙ୍କଚୂଡ ରୂପକ ଅସୁର ରହିଛି। କ'ଣ ନା, ଆମେ ମଧ୍ୟ ଚାହୁଁଛେ ଆମେ ଆମ ନାଁ ପ୍ରଶଂସିତ ହେଉ, ଆମର ଦଶ ଚାରିଆଡ଼େ ଖ୍ୟାତି ଲାଭ କରୁ, ଆମର ହଜାର ହଜାର ଶିଷ୍ୟ ହୁଅନ୍ତୁ ବା ହଜାର ହଜାର ପ୍ରଶଂସକ ହୁଅନ୍ତୁ, ବା ଭକ୍ତି ଆମେ ଯେହେତୁ କରୁଛେ ସମସ୍ତେ ଆମକୁ କିଏ କ'ଣ ଉପହାର ଦେବେ, ଏଇଟା ଭଗବାନଙ୍କୁ ପ୍ରଦାନ କରିବା କଥା, କିନ୍ତୁ ଆମେ ସେଇଟା ଉପଭୋଗ କରୁଛୁ। ଇଏ ହେଉଛି ଶଙ୍କଚୂଡ ଅସୁର। ଭଗବାନଙ୍କ ଶରଣରେ ଗଲେ ଭଗବାନ ସେ ଶଙ୍କଚୂଡ ଅସୁରକୁ ଯେମିତି ହତ୍ୟା କଲେ, ସେଭଳି ଭାବରେ ଆମ ଭିତରେ ଯେଉଁ ଏଇସବୁ ରହିଛି ଅନର୍ଥ ରହିଛି, ଅନର୍ଥ ମଧ୍ୟ ସେ ଦୂର କରିବେ। ତେଣୁ ଏ ଦଶମ ସ୍କନ୍ଧ 34 ଅଧ୍ୟାୟରେ ଏ ଲୀଳାଟି ହୋଇଥିଲା। ତାପରେ ଅନ୍ୟ ଲୀଳା ସବୁ ରହିଛି 35 ଅଧ୍ୟାୟରେ। କ'ଣ 35 ଅଧ୍ୟାୟରେ ଯୁଗଳ ଗୀତ ଗୋପୀମାନଙ୍କର କଥା ରହିଛି। ଏସବୁ ଆମେ ବଳରାମଙ୍କର ବିଶେଷ ବଳ ନାହିଁ, ତେଣୁ ଆମେ କହିବା ନାହିଁ। ବଳରାମଙ୍କର କଥା ଆସିବ 10:43 ଅଧ୍ୟାୟରେ। ସେଥିରେ ମଧ୍ୟ ପୂର୍ଣ୍ଣ ରୋଡ଼ ନୁହଁ, ସାଇଡ଼ ରୋଡ଼। 44:43 ଅଧ୍ୟାୟରେ ଭଗବାନ ଯେତେବେଳେ ମଥୁରାରୁ ଯିବେ, କୃଷ୍ଣ ଏବଂ ବଳରାମ ଅକ୍ରୂର ବଂଶ ଆଗରେ କଂସ ଅପୂର୍ଣ୍ଣ ହାତରେ ପଠାଇବେ, ରଥ ଦେଇକି ପଠାଇବେ, ସୁବର୍ଣ୍ଣ ରଥ ଦେଇକି ପଠାଇବେ କୃଷ୍ଣ ଏବଂ ବଳରାମଙ୍କୁ ମଥୁରାକୁ ଆଣିବା ପାଇଁ ବୃନ୍ଦାବନରୁ। ଦଶ ବର୍ଷ ସାତ ମାସ କେତେ ଦିନ ସେଠି ଲୀଳା କଲେ ଭଗବାନ ବୃନ୍ଦାବନରେ, ପାଖାପାଖି ଏଗାର ବର୍ଷ। ତେଣୁ ଏଇ ଯେତିକି ଲୀଳା କରିସାରିଲା ପରେ ବର୍ତ୍ତମାନ ବୃନ୍ଦାବନ ଲୀଳା ସରିଗଲା, ବର୍ତ୍ତମାନ ଆରମ୍ଭ ହେବ ମଥୁରା ଲୀଳା। ତାପରେ ମଥୁରାରେ ପାଖାପାଖି ଚଉଦ ବର୍ଷ ଲୀଳା କରିବେ, ତାପରେ ଦ୍ୱାରକା ଲୀଳା ରହିବ। ସମୁଦାୟ ଭଗବାନଙ୍କ ଲୀଳାର ଅବଧି ହେଉଛି 125 ବର୍ଷ। ବ୍ରହ୍ମାଙ୍କ ଗୋଟିଏ ଦିନରେ ଭଗବାନ ଆସି ଏଇ 125 ବର୍ଷ ଲୀଳା କରି ଚାଲିଯାଆନ୍ତି। ପୁଣି ଆଉ ଗୋଟେ କେଉଁ ବ୍ରହ୍ମାଣ୍ଡରେ ତାଙ୍କ ଲୀଳା ଚାଲିଛି, ବର୍ତ୍ତମାନ ତ ଭଗବାନ କେଉଁ ବ୍ରହ୍ମାଣ୍ଡରେ ଶଙ୍କରଜୀବୀକୁ ହତ୍ୟା କରୁଥିବେ, ଏସବୁ ଚାଲିଛି। ଏଇଟା ନିତ୍ୟ ଲୀଳା ଭଗବାନଙ୍କର। ତେଣୁ ଯେତେବେଳେ ଭଗବାନ ଯେତେବେଳେ ଅପୂର୍ଣ୍ଣ ପଠାଇଲେ, ଅପୂର୍ଣ୍ଣଙ୍କୁ ପଠାଇଲେ 36 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ତାଙ୍କୁ ପଠାଇବେ। ତେଣୁ ଅପୂର୍ଣ୍ଣ ଆସି କୃଷ୍ଣ ବଳରାମଙ୍କୁ ନେଇକି ଯିବେ ବୃନ୍ଦାବନକୁ। ଆମର ଗୋଟେ ଗୀତ ଥିଲା, ମୁଁ ଆଉ ଲେଖିପାରିନି, ସେଇଟା ଆଣିନି ସେ କାଗଜଟା। କୋଇଲି ଲୋ କେଶବ ଯେ ମଥୁରାକୁ ଗଲା, କାହା ବୋଲେ ଗଲା ଲେଉଟି ନା ଅଇଲା ଲୋ କୋଇଲି। ବହୁତ ଜଣେ ଶୁଣିଲେ ବହୁତ ମନ ଦୁଃଖ ତାଙ୍କ ଲାଗିବ। ଯଶୋଦାଙ୍କର ମନୋଭାବ ପ୍ରଦାନ କରାଯାଇଛି, ଯଦି ସୁବିଧା ହେବ ଆସନ୍ତାକାଲି ସେଇଟା ଗାନ କରିବା। କୋଇଲି ଲୋ କେଶବ ଯେ ମଥୁରାକୁ ଗଲା, କାହା ବୋଲେ ଗଲା ଲେଉଟି ନା ଅଇଲା ଲୋ କୋଇଲି। ତେଣୁ ଏଇଭଳି ଭାବରେ କିଏ ଜାଣିଛନ୍ତି ବୋଲିବେ, କୋଇଲି ଲୋ କେଶବ ଯେ ମଥୁରାକୁ ଗଲା, କାହା ବୋଲେ ଗଲା ଲେଉଟି ନା ଅଇଲା ଲୋ କୋଇଲି। ଆମର ବୈଷ୍ଣବ କବିମାନେ, ଓଡ଼ିଆ ବୈଷ୍ଣବ କବିମାନେ ସୁନ୍ଦର ଗୀତ ରଚନା କରିଛନ୍ତି। ଆମ ହରିଚରଣ ପ୍ରଭୁଙ୍କ ନାହାନ୍ତି, ସେ ତିରୁପତି ବୋଲିଥାନ୍ତି କି କ'ଣ, ତାଙ୍କ ଦଶସୂତ୍ରୀ କାର୍ଯ୍ୟକ୍ରମ ଚାଲିଛି। ତାଦେହରେ ଇଏ ଏଇଟା ମାଇନସ୍ ହେଇଯାଉଛି, ଭାଗବତଟା ମାଇନସ୍ ହେଇଯାଉଛି, ଏ ଏକଟା ମାଇନସ୍ ହେଇଯାଉଛି, ଆଉ ଯେତେ ରହିଲେ ତାକୁ ମୂଲ୍ୟ ନାହିଁ। ତେଣୁ ଇଏ ହେଉଛି ମୂଳ, ଏକ ହେଉଛି ତା ଡାହାଣରେ ଯେତେ ଶୂନ ବସିଲେ ସେ 10 ଗୁଣ ଲେଖା ବଢ଼ିଯିବ। ଯାହା ହଉ, ଆସନ୍ତାକାଲି ଯଦି ହେବ ଆମେ ସେଇଟା ପାଠ କରିବା ସେ ସଙ୍ଗୀତଟି। ତେଣୁ ଭଗବାନ ମଥୁରାକୁ ଯାଇ ପହଞ୍ଚିଲେ, ମଥୁରାରେ ସେଦିନ ଯେଉଁ ପହଞ୍ଚିଲେ, ସେଦିନ କୃଷ୍ଣ ବଳରାମ ସେ ଆଉ ଗଲେନି, ମଥୁରାକୁ ଗଲେନି, ମଥୁରା ବାହାରେ ବଗିଚାରେ ରହିଲେ। ସେଦିନ ସନ୍ଧ୍ୟାବେଳେ ଭଗବାନ କୃଷ୍ଣ ବଳରାମ ଗଲେ, ଯେଉଁ ମଥୁରା ଦାଣ୍ଡରେ ବୁଲୁଛନ୍ତି ଭଗବାନ କୃଷ୍ଣ ଏବଂ ବଳରାମ, ଏଠି ମଥୁରାବାସୀମାନେ ଧନ୍ୟ ହୋଇଯାଉଛନ୍ତି ଭଗବାନ ରୂପ ଦର୍ଶନ କରି, କୃଷ୍ଣଙ୍କ ବଳରାମଙ୍କ ରୂପ ଦର୍ଶନ କରି ଭଗବାନ ମଥୁରାବାସୀମାନେ ଧନ୍ୟ ହୋଇଯାଉଛନ୍ତି। ଏତେ ସୁନ୍ଦର ରୂପ କବିମାନେ ସେସବୁ ବର୍ଣ୍ଣନା କରିଛନ୍ତି। ଯାହା ହଉ, ଏଇଭଳି ଭାବରେ ସେ ରଜକୁ ହତ୍ୟା କଲେ। ସେ ରଜ କହୁଛି କିଏ, ଭଗବାନ ରାମଚନ୍ଦ୍ରଙ୍କ ଯେତେବେଳେ ଲୀଳା ଚାଲିଥିଲା, ସେ ଯେଉଁ ବ୍ୟକ୍ତି ଜଣକ, ସେ ସୁନ୍ଦର ଜଣ ବ୍ୟକ୍ତି ଜଣକ ଭଗବାନ ରାମଙ୍କୁ ତ୍ରୟୀଣ ବୋଲି କହିଥିଲେ, ସୀତାଙ୍କର ଉଦାହରଣ ଦେଇଥିଲେ, ତାଙ୍କ ପତ୍ନୀଙ୍କୁ ଗ୍ରହଣ କଲେ ନାହିଁ। ସୀତାକୁ ରାମ ଗ୍ରହଣ କରିଥିବା ପାରନ୍ତି, କିନ୍ତୁ ମୁଁ ଗ୍ରହଣ କରିବି ନାହିଁ। ରାମ ନାହଂ ଭଜେ ପୁନଃ, ରାମ ହେଉଛନ୍ତି ସ୍ତ୍ରୈଣ ବ୍ୟକ୍ତି, କିନ୍ତୁ ମୁଁ ବହୁତ ରାମଙ୍କଠାରୁ ବହୁତ ଉନ୍ନତ, ମୁଁ ତୁମକୁ ଗ୍ରହଣ କରିବି ନାହିଁ ଏଭଳି ଭାବେ କହିଥିଲେ ଭଗବାନ ରାମଚନ୍ଦ୍ର। ସେଥିପାଇଁ ସୀତାଙ୍କୁ ବନବାସ ଦେଇଦେଇଥିଲେ। ଆଜି ସେଇ ବର୍ତ୍ତମାନ ରଜକ ରୂପରେ ଆସିଥିଲେ, କଂସର ସେ ସେବା କରୁଥିଲେ ରଜକ। ତେଣୁ ଭଗବାନ ଯେତେବେଳେ ଯାଇ ପହଞ୍ଚିଲେ, କୃଷ୍ଣ ବଳରାମ ତାଙ୍କ ସାଙ୍ଗ ବାଳକମାନଙ୍କ ସହିତ ବୁଲୁଛନ୍ତି ମଥୁରା ଦାଣ୍ଡରେ, ବୁଲୁଛନ୍ତି ସହରକୁ ଆସିଛନ୍ତି ପ୍ରଥମଥର ପାଇଁ। ଗାଁ ଭିତରେ ଥିଲେ, ବୃନ୍ଦାବନ ଗ୍ରାମ ଭିତରେ ଥିଲେ, ସହର ଦେଖିନାହାନ୍ତି। କେତେ ସୁନ୍ଦର ସହର, ମଥୁରାର ସହର ବୁଲୁଛନ୍ତି। ସେହି ସମୟରେ ରଜକ ଆସି ପହଞ୍ଚିଗଲା, ଲୁଗାପଟା ସବୁ ଧରି ଆଇରନ୍ ଫାଇରନ୍ କରି ଆସିଥିଲା। ତେଣୁ ଭଗବାନ କହିଲେ, ଏ ଭାଇ ଆମକୁ କିଛି ବସ୍ତ୍ର ଦିଅ, ଆମେ କିଛି ବସ୍ତ୍ର ପରିଧାନ କରୁ, ନା ଜୀବନରେ କେବେ ଦେଖିଥିଲ ଏଭଳି ବସ୍ତ୍ର? ଏ ଗୁଆର କହିକା, ଗୁଆର କାହିଁକା, ତୁମେ କେଉଁ ଗାଁରେ ରହିଥିଲ, ଜୀବନରେ କେବେ ସହର ଦେଖିନଥିଲ? ସହର ଦେଖିଛ, ଏ କୋଠା ଯେତିକି ଗଣିଛ ସେତିକି ପଇସା ଦେବାକୁ ପଡ଼ିବ, ସହର କୋଠା ସବୁ ରହିଛି। ଏଇଭଳି ଭାବରେ ବହୁତ ପ୍ରକାର ଅପମାନ ସୁଯୋଗ କଥା କହିଲେ କୃଷ୍ଣଙ୍କୁ। ତେଣୁ ଭଗବାନ ଗୋଟିଏ ଚାକୁଡ଼ା ମାରିଲେ, ତା'ର ଯେଉଁ ମସ୍ତକ ରହିଛି ସ୍କନ୍ଧରୁ ଅଲଗା ହୋଇଗଲା ଚାକୁଡ଼ାଟି, ଏଭଳି ଭାବରେ ଭଗବାନଙ୍କର। ତେଣୁ ତା ହାତରୁ ଯେଉଁ ରଖିଥିଲା ସେ ନିଜେ ଧରୁନଥିଲା, ଅନ୍ୟ ସବୁ ସେବକ ମାନେ ତାହାର ଇଏ ହେଡ଼ ସେବକ ଥିଲେ। ତେଣୁ ଇଏ ଯେତେବେଳେ ମୃତ୍ୟୁବରଣ କଲା, ଅନ୍ୟମାନେ ଯେତେ ଥିଲେ ସବୁ ପଳେଇଲେ ନାହିଁ, ପଳେଇଲେ ସେ ଲୁଗାପଟା ସବୁ ଫିଙ୍ଗି ଦେଇକରି। ତେଣୁ ଭଗବାନ କୃଷ୍ଣ ବଳରାମ ସଙ୍ଗା ଶାଖମାନେ ସଖାମାନେ ସବୁ ନିଜ ଯାହାର ଯେଉଁ ବସ୍ତ୍ର ପସନ୍ଦ ଅଛି ସବୁ ନେଇଗଲେ। ଆପଣମାନେ ଯଦି ସେ ଲୀଳାରେ ସାଙ୍ଗ ଲୀଳାରେ ଯଦି ଥାଆନ୍ତେ ତାହେଲେ ଆପଣମାନଙ୍କ ବସ୍ତ୍ର କିଛି ଧରିଥାନ୍ତେ। ତେଣୁ ବସ୍ତ୍ର ସବୁ ନେଲେ, କିନ୍ତୁ କଂସକର ସେ ଇଏ ଇଏ ସବୁ ଛୋଟ ପିଲା କେମିତି ହେବ, ଏ ପିନ୍ଧିଲେ ହେବ ନାହିଁ। ତେଣୁ ଗୋଟେ ଦର୍ଜି ପାଖକୁ ଗଲେ, ଦର୍ଜି ପାଖକୁ ଗଲେ ତାକୁ କହିଲେ ଏ ବସ୍ତ୍ର ଟିକେ ଠିକ୍ କରିଦିଅ, ରିପେୟାର କରିଦିଅ। ତେଣୁ ସେ ଦର୍ଜି ଜଣକ ବହୁତ ପ୍ରେମରେ କୃଷ୍ଣ ବଳରାମ ସାଙ୍ଗ ସଖମାନଙ୍କର ବସ୍ତ୍ର ସବୁ ସିଲେଇ କରିଦେଲେ। ତେଣୁ ବସ୍ତ୍ର ସବୁ ପରିଧାନ କରି ଯାଉଛନ୍ତି। ବସ୍ତ୍ର ପରିଧାନ କରିବା ପରେ ଜଣେ ମାଳିକ ପାଖକୁ ଗଲେ, ମାଳି ପାଖରେ ପହଞ୍ଚିଲେ, ଫୁଲ ବୁଞ୍ଚୁଛନ୍ତି ସେମାନେ। ଆପଣମାନେ ଯେମିତି ଭାବେ ଭଗବାନ ପାଇଁ ଫୁଲ ବୁଞ୍ଚୁଛନ୍ତି, ସେ କଂସ ପାଇଁ ଫୁଲ ବୁଞ୍ଚା ହେଉଥିଲା। ତେଣୁ ଭଗବାନ ଯେ ପହଞ୍ଚିଲେ, ସେ ମାଳି ସୁଦାମା ବହୁତ ଆନନ୍ଦରେ ବହୁତ ପ୍ରେମରେ ଭଗବାନ ସବୁ ଫୁଲମାଳ ଅର୍ପଣ କଲେ। ଭଗବାନ ତାଙ୍କ ସଖା ବଳରାମଙ୍କୁ ତାଙ୍କ ସଖାମାନଙ୍କୁ ଫୁଲମାଳ ସବୁ ଅର୍ପଣ କଲେ। ଭଗବାନ ତାଙ୍କୁ ଆଶୀର୍ବାଦ ପ୍ରଦାନ କଲେ। ଆଶୀର୍ବାଦ ପ୍ରଦାନ କରି ସେ ଯାଉଛନ୍ତି। ଆଉ ଜଣେ ଚନ୍ଦନ ଲଗେଇଦେଲେ ତାଙ୍କ ଦେହ ଶରୀରରେ, ଚନ୍ଦନ ଲଗେଇଦେଲେ। ଏଇଭଳି ଭାବରେ କୁବୁଜା କୁବୁଜା ଦେଖାହେଲେ, କୁବୁଜା ନେଉଥିଲେ, ଅଙ୍ଗରାଗ ନେଉଥିଲେ, ଅଙ୍ଗରାଗ କଂସକୁ ଦେବା ପାଇଁ। ତେଣୁ ଭଗବାନ କୁବୁଜା, ତାର ଶରୀରରେ ଗୋଟେ କୁବୁଜା ଥିଲା, ପିଠିରେ ଗୋଟେ କୁବୁଜା ଥିଲା। ତେଣୁ ଭଗବାନ ତାକୁ ଦେଖି ଭଗବାନ ଜାଣିପାରନ୍ତି, ସର୍ବଦର୍ଶନ ସିଏ ଜାଣିପାରନ୍ତି ଇଏ କିଭଳି ଭାବରେ ଥିଲା, ଅତୀତରେ କ'ଣ ଥିଲା, ବର୍ତ୍ତମାନ କ'ଣ ଅଛି, ଭବିଷ୍ୟତ କ'ଣ ହେବ, ଭଗବାନ ସବୁ ଜାଣିଦେଲେ। ଅତୀତରେ ସେ ଥିଲା କ'ଣ, କୁବୁଜା ଅତୀତରେ କ'ଣ ଥିଲା, ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ସେ ଥିଲା ସୁପର୍ଣ୍ଣଖା, ଭଗବାନ ରାମଚନ୍ଦ୍ରଙ୍କ ସଙ୍ଗଲାଭ କରିବା ପାଇଁ ଚାହିଁଥିଲା। ତେଣୁ ଲକ୍ଷ୍ମଣଦେବ ସେ ଚିଠି ଲେଖିଥିଲେ, ବାବୁ ନାକ ସିରି ଦାନ ଯୋଗ୍ୟ ଦୋଷାକୁ ବିହର କାନନ କରି ଆଲିଙ୍ଗନକୁ ଭଗବାନ ମର୍ଯ୍ୟାଦା ପୁରୁଷୋତ୍ତମ। ତେଣୁ ଯେଉଁ ଲେଖିଥିଲେ ଲକ୍ଷ୍ମଣ କ'ଣ କଲେ ନା ତାଙ୍କ ନାକ କାନ କାଟି ଦେଇଥିଲେ, ସେଇ ବର୍ତ୍ତମାନ କୁବୁଜା ରୂପରେ ଆସିଛି। ତେଣୁ ଭଗବାନ ତାକୁ ଦେଖି କହୁଛନ୍ତି ସୁନ୍ଦରୀ, ତାକୁ ଆଡ୍ରେସ୍ କରୁଛନ୍ତି ସମସ୍ତଙ୍କ ସୁନ୍ଦରୀ। ତେଣୁ କୁବୁଜା କହୁଛି ଆଉ ଥଟ ପରିହାସ କେହି ନଥିଲେ, ମୁଁ ତାଙ୍କୁ ସୁନ୍ଦର ଦେଖାଗଲି, ଅସୁନ୍ଦରୀ ବୋଲି ସମସ୍ତେ ତାକୁ ଘୃଣା କରୁଛନ୍ତି କୁବୁଜା ସିଏ, କିନ୍ତୁ ଭଗବାନ ତାକୁ ସୁନ୍ଦରୀ କରିଦେଲେ। ଭଗବାନ କଥା ସତ୍ୟବ୍ରତ, ସତ୍ୟ ସଂକଳ୍ପ, ଯାହା କହିବେ ସତ୍ୟରେ ପରିଣତ ହୋଇଯିବ। ଆମ ଶିଶୁମନ୍ଦ ରାଧାମନ୍ଦ ସେ ମହାରାଜ ବର୍ଣ୍ଣନା କରୁଥିଲେ, ଯେଉଁ କୁବୁଜାକୁ ଭଗବାନ କେମିତି କଲେ ସର୍ଜରୀ କରିଦେଲେ, କ'ଣ କଲେ ନା ପାଦରେ, ତାର ପାଦରେ ନିଜର ଆଙ୍ଗୁଠି ଦୁଇଟିକୁ ରଖିଦେଲେ, ଦୁଇଟି ପାଦରେ ଦୁଇ ପାଦ ଆଙ୍ଗୁଠିରେ ଦୁଇଟି ପାଦ ଆଙ୍ଗୁଠି ନିଜେ ରଖିଦେଲେ, ବାମ ହାତରେ ତାର ପିଠିକୁ ଧରିଲେ, ଡାଣ ହାତରେ ତା ଚିବୁକୁ ଚିବୁକୁ ଧରି ଗୋଠ ତଳ ଚିବୁକକୁ ଧରି ଟେକିଦେଲେ। ତେଣୁ ସେ ସୁନ୍ଦରୀରେ ପରିଣତ ହୋଇଗଲା, ବିଶ୍ୱ ସୁନ୍ଦରୀ ହୋଇଗଲା। କୁବୁଜା ଥିଲା, ଅସୁନ୍ଦରୀ ଥିଲା, ଆଉ ସୁନ୍ଦରୀ ହୋଇଗଲା। କାହିଁକି ନା କୁବୁଜା କେବଳ ତାଙ୍କୁ ଟିକେ ଅଙ୍ଗରାଗ ଲଗେଇ ଦେଇଥିଲେ, ଏତିକି ସାମାନ୍ୟ କିଛି ସେବା କରିଥିଲେ, ତା ଦେହରେ ସେ ଏତେ ବଡ଼ ଫଳ ପ୍ରାପ୍ତ ହେଲେ। ତେଣୁ ସେ ଯେତେବେଳେ ଭଗବାନ ଯାଉଛନ୍ତି, କୁବୁଜା ତାଙ୍କ ରୁତରୀ ଧରିକି ଟାଣିକି ରଖିଲେ ସୁନ୍ଦର, ସେ ଯେମିତି ସୁନ୍ଦରୀ କହିଥିଲେ ଏମାନେ ତାଙ୍କୁ ସୁନ୍ଦର ବୋଲି କହିଲେ, ସୁନ୍ଦର ଏ ସୁନ୍ଦର ତୁମେ ମୋତେ ଛାଡ଼ି କୁଆଡ଼େ ଯାଉଛ, ଏଭଳି ଭାବରେ ବଳରାମଙ୍କ ସାମ୍ନାରେ ସେ ଏଭଳି ଭାବରେ କହିଲେ। ତେଣୁ ଭଗବାନ କହୁଛନ୍ତି ଦେଖ, ଆମେ ତ ଆମର ଗୃହ ନାହିଁ, ଭଗବତ ଗୀତା ଦ୍ୱାଦଶ ଅଧ୍ୟାୟରେ ଭଗବାନ କହିଛନ୍ତି ଯେଉଁମାନଙ୍କ ଗୃହ ନାହିଁ ସେମାନେ ଭଗବାନଙ୍କର ଅତ୍ୟନ୍ତ ପ୍ରିୟ। ଅନିକେତ ସ୍ଥିରମତି ଭକ୍ତିମାନ ଯେ ମୋ ପ୍ରିୟ ନର, ଯାହାଙ୍କର କୌଣସି ନିକେତନ ନାହିଁ, ଯାହାର କୌଣସି ଘର ନାହିଁ ସେ ମୋର ପ୍ରିୟ। ତେଣୁ ଭଗବାନ କହୁଛନ୍ତି ଆମର ତ କିଛି ଘର ନାହିଁ, ତୁମ ଭଳି ଭକ୍ତଙ୍କର ଘର ହେଉଛି ଆମର ଆଶ୍ରୟ, ଏଭଳି ଭାବରେ କହି କହିଲେ ମୁଁ ପରେ ଯିବି କହିକିରି ଗଲେ, ଯାଇ ପହଞ୍ଚିଗଲେ କେଉଁଠି ନା ଭଗବାନ ଯେଉଁ ରଖା ହେଇଥିଲା ମଥୁରାକୁ ଡକେଇଥିଲେ କଂସ, କ'ଣ ପାଇଁ ନା ଧନୁ ଯାତ୍ରା ହେବ, ବରଗଡ଼ରେ ମଧ୍ୟ ଧନୁଯାତ୍ରା ହେଉଛି। ଧନୁଯାତ୍ରା କିଏ ଦେଖିଛନ୍ତି ଆପଣ ତ ବରଗଡ଼ ଘର, ମୁଁ ଅବଶ୍ୟ ଆଗରୁ ଥରେ ଯାଇଥିଲି ବରଗଡ଼ ଅଡ଼ିଟ୍ରେ, ସେଇ ସମୟରେ ମୁଁ ଚିନ୍ତା କରୁଥିଲି କେତେବେଳେ ଆସିବା ବରଗଡ଼, ଧନୁଯାତ୍ରା ଦେଖିବା ପାଇଁ। ଯାହା ହଉ ଧନୁଯାତ୍ରା ଆମେ ଦେଖିବା ସୌଭାଗ୍ୟ ମିଳିନଥିଲା, କିନ୍ତୁ ଏଇ ଭଗବାନଙ୍କ ଧନୁଯାତ୍ରା ଦେଖିବା ପାଇଁ ଯାଇଛନ୍ତି, ତାଙ୍କ ମାଧ୍ୟମରେ ଆମେ ଦେଖିବା ଧନୁଯାତ୍ରା। ତେଣୁ ଧନୁଯାତ୍ରା ଯାଇଛନ୍ତି ଭଗବାନ, କ'ଣ କଲେ ସେ ଧନୁ ଶିବଧନୁ, ସିଏ ବହୁତ ଲୋକ ସୈନ୍ୟ ସବୁ ରହିଛନ୍ତି, ଜଗିକି ରହିଛନ୍ତି, ଯଜ୍ଞ ହେବ ଆସନ୍ତାକାଲି ଯଜ୍ଞ ହେବ, ମନା କଲେ କୃଷ୍ଣ ବଳରାମ ଭିତରକୁ ଛାଡ଼ିବାକୁ ଛାଡ଼ିଲେ ନାହିଁ, କେନା ଏଇଟା ଯଜ୍ଞ ହେବ, ଆଜି ଭିତରୁ କାହାକୁ ଆଲୋ ନାହିଁ, ତେଣୁ କୃଷ୍ଣ ତମକୁ ଏଭଳି ଭାବରେ ମୋହ କରିଦେଲେ ମୁଁ କିଛି କରିବି ନାହିଁ, ଖାଲି ଦେଖିଦେବି ନା କିଭଳି ଧନୁ ଆମକୁ ଡାକିଛନ୍ତି ଦେଖିବା ପାଇଁ ଧନୁଯଜ୍ଞ, ଆମେ ଆସିଛୁ ଅତି ବାଟ ଏତେ ଦୂରରୁ ଆସିଛୁ, ଟିକେ ଦେଖିବୁ ନା ଧନୁ ଭିତରକୁ ପ୍ରବେଶ କଲେ କୃଷ୍ଣ ବଳରାମ। ତେଣୁ ହେ କେତେ ସୁନ୍ଦର କେତେ ସୁନ୍ଦର, ଏଇଭଳି ଭାବରେ ତାଙ୍କୁ ମୋହ କରିଦେଇକି ସୈନ୍ୟମାନେ ଜଗିଛନ୍ତି। ଭଗବାନ କୃଷ୍ଣ ଗଲେ ସେ ଧନୁକୁ ଧରି ପକାଇଲେ, ଏମାନେ ଜଗିଛନ୍ତି କାହାକୁ ଆଲାଉ ନାହିଁ, କିନ୍ତୁ କୃଷ୍ଣ ଆସିଗଲେ ଖାଲି ଆସିଗଲେ ନାହିଁ, ଧନୁକୁ ଧରି ପକାଇଲେ, ଧରି ପକାଇକି ଦୁଇ ହାତରେ ଧରିଲେ ସର ବାନ୍ଧିବା ପାଇଁ ଯେଉଁ ରସି ବାନ୍ଧିବା ପାଇଁ, ସେହି ସମୟରେ ଧନୁଟି ଭାଙ୍ଗିଗଲା, ଏତେ ବିରାଟ ଧନୁ ଯେ ବିରାଟ ଶବ୍ଦ ହେଲା। ତେଣୁ ଏଇ ଯେଉଁ ସୈନ୍ୟମାନେ ରହିଥିଲେ କହିଲେ ଆମ ଚାକିରିଆରେ ଯିବ, ତାଙ୍କୁ ମାର ମାର ବୋଲି କହିକି ସବୁ ଧାଇଁଲେ ତାଙ୍କର ଅସ୍ତ୍ରଶସ୍ତ୍ର ସବୁ ଧରି। ତେଣୁ ଏଇ ଯେଉଁ ଧନୁକୁ ଭଙ୍ଗ କଲେ ଭଗବାନ କୃଷ୍ଣ, ବଳରାମଙ୍କୁ ଭାଇଙ୍କୁ ଗୋଟେ ଦେଇଦେଲେ ଧନୁର ଖଣ୍ଡ, ଗୋଟେ ଖଣ୍ଡ, ଆଉ ନିଜେ ଗୋଟେ ଖଣ୍ଡ ଧରି ସମସ୍ତଙ୍କୁ ସାବାଡ଼ କରିଦେଲେ, ସମସ୍ତଙ୍କୁ କ'ଣ ପ୍ରଣନାଶ କରିଦେଲେ ସମସ୍ତଙ୍କର। କିନ୍ତୁ କଂସ ଏ ଖବର ପାଇ ତାଙ୍କ ସୈନ୍ୟମାନଙ୍କୁ ପଠାଇଲା, ସୈନ୍ୟମାନଙ୍କୁ ମଧ୍ୟ ଭଗବାନ କୃଷ୍ଣ ଏବଂ ବଳରାମ ହତ୍ୟା କରିଦେଲେ, ସେହି ଧନୁ ଖଣ୍ଡ ଧରିକିରି ହତ୍ୟା କରିଦେଲେ। ବୃନ୍ଦାବନରେ କୌଣସି ଅସ୍ତ୍ର ଧାରଣ କରିନଥିଲେ, ଭଗବାନ ଏତେ ଅସ୍ତ୍ରମାନଙ୍କୁ ମାରିଥିଲେ କୌଣସି ଅସ୍ତ୍ର ଧାରଣ କରିନଥିଲେ, ହାତରେ ହାତରେ ସବୁ କାର୍ଯ୍ୟ କରୁଥିଲେ, ହାତ ତାଙ୍କର ଅସ୍ତ୍ରଟାକୁ ବଡ଼। କିନ୍ତୁ ଆଜି ପ୍ରଥମଥର ପାଇଁ ଅସ୍ତ୍ର ଧାରଣ କଲେ, ଏଇ ଯେଉଁ ରହିଛି ଧନୁ ଖଣ୍ଡ ଏଇଟା ପ୍ରଥମଥର ପାଇଁ ଅସ୍ତ୍ର ଧାରଣ କଲେ, ତେଣୁ ଅସ୍ତ୍ର ଧରି ସେ ଧନୁଖଣ୍ଡ ରୂପକ ଅସ୍ତ୍ରରେ ବହୁତ ଅସ୍ତ୍ରମାନଙ୍କୁ ସବୁ ହତ୍ୟା କରିଛନ୍ତି। ଆଜି କଂସ କୃଷ୍ଣ ଏବଂ ବଳରାମ ଏସବୁ ହତ୍ୟା କରି ହାତକୁ ପୋଛିଦେଲେ, ଯେମିତି ଆମେ କାମ କରି ହାତକୁ ଝାଡ଼ି ଦିଅନ୍ତି ସେଭଳି ଭାବରେ ଭଗବାନ ହାତକୁ ଝାଡ଼ି ଦେଇ ଚାଲିଲେ, ରହିଥିଲା କ୍ୟାମ୍ପ ପତଳା ବାହାରେ ଚାଲିଲେ ଭଗବାନ କୃଷ୍ଣ ବଳରାମ ବିକ୍ରମ ବେଗରେ ବହୁତ ବୀର ବିକ୍ରମରେ ଯାଉଛନ୍ତି, କାହାକୁ ଭୟ ନାହିଁ, ଆଉ ଯିଏ ଆସିବ ଏ କିଛି ଚିନ୍ତା ନାହିଁ। ମଥୁରାବାସୀମାନେ ଦେଖି ଆନନ୍ଦିତ ହେଉଛନ୍ତି, ଶୁଣିଥିଲେ 19-20 ବର୍ଷ ତଳର ଘଟଣା ଶୁଣିଥିଲେ ଯେ ଆଙ୍କର ଦେବକୀଙ୍କର ଅଷ୍ଟମ ଗର୍ଭ ତ କଂସକୁ ହତ୍ୟା କରିବ, ତେଣୁ ମଥୁରାବାସୀମାନେ ତ୍ରାହି ଥାଇ ଡାକୁଛନ୍ତି ଆମର ତ୍ରାଣକର୍ତ୍ତା, ଏଇଭଳି ଭାବରେ ତାଙ୍କୁ ଜୟ ହୋ କରି ଭଗବାନଙ୍କର ଜୟଗାନ କରୁଛନ୍ତି। ତେଣୁ ମଥୁରାବାସୀମାନେ ତାଙ୍କ ରୂପକୁ ଦର୍ଶନ କରୁଛନ୍ତି। ଏଇଭଳି ଭାବରେ କୃଷ୍ଣ ବଳରାମ ଏସବୁ କାର୍ଯ୍ୟ ସାରିକି ଫେରି ଆସିଲେ। ଆଜି କଂସ ରାତିରେ ଆଉ ଶୋଇପାରିଲା ନାହିଁ, ରାତିରେ ସବୁ ସ୍ୱପ୍ନ ଦେଖୁଛି, ସ୍ୱପ୍ନରେ ସବୁ ଯେଉଁ ଦେଖୁଛି ନିଜର ରୂପକୁ ଦେଖୁଛି, ମସ୍ତକ ନଥିଲା ଭଳିଆ ତାକୁ ଲାଗୁଛି, ଏଇଭଳି ଭାବରେ ଛାଇ ଦେଖୁଛି, ଛାଇରେ ସବୁ କଣା ଦେଖୁଛି, ଏଇଭଳି ଭାବରେ ବିଭିନ୍ନ ପ୍ରକାର ଅପସ୍ୱପ୍ନ ସବୁ ବିଭିନ୍ନ ପ୍ରକାର ଦେଖୁଛି, ବିଭିନ୍ନ ପ୍ରକାର ଯେଉଁ ଅଶୁଭ ସଙ୍କେତ ଦେଖୁଛି, ରାତିରେ ଆଉ ଶୋଇପାରିଲା ନାହିଁ ସିଏ। ସବୁବେଳେ ଭଗବାନଙ୍କୁ ସେ ଚିନ୍ତା କରୁଥିଲା, ଦଶମ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ଭଗବାନ ଯେତେବେଳେ ଆସିଥିଲେ ଗର୍ଭରେ ସେହି ସମୟରେ ସେ ସବୁବେଳେ ଭଗବାନ ଚିନ୍ତା କରୁ, ଆମଠୁ ଅଧିକ ସେ ଚିନ୍ତା କରୁଥିଲା, ଆମେ ତ ଆରାମରେ ଶୋଇପଡ଼ୁଛେ ବା ଖାଇଲା ବେଳେ ଭଗବାନ ଭୁଲି ଯାଉଛେ, କିନ୍ତୁ ସେ କେତେବେଳେ ଭୁଲି ନଥିଲା। ଆସିନ ସମ୍ବିଷନ ତିଷ୍ଠନ ଭୁଞ୍ଜାନ ପର୍ଯ୍ୟଟନ ମହି ଚିନ୍ତୟାନ ଋଷିକେଶ ଅପଶ୍ୟ ତନ୍ମୟ ଜାଗା କୁହାଯାଇଛି। ଯେତେବେଳେ ବସୁଥିଲା, ଯେତେବେଳେ ଖାଉଥିଲା, ଯେତେବେଳେ ଶୋଉଥିଲା, ଯେତେବେଳେ ବୁଲୁଥିଲା, ଯାହା କରୁଥିଲା ସବୁବେଳେ ଖାଲି ଚିନ୍ତା କରି ଭଗବାନ ଦର୍ଶନ କରୁଥିଲା, ସେ ଅବଶ୍ୟ ତନ୍ମୟ ଜଗତ ସବୁଠାରେ ଦେଖୁଥିଲା ଭଗବାନଙ୍କୁ, ସେ ଆମଠାରୁ ଅଧିକ ସେ ଚିନ୍ତା କରୁଥିଲା। ଆଜି ରାତିରେ ଆଉ ସେ ଶୋଇପାରିଲା ନାହିଁ, ଏଇଭଳି ଭାବରେ ସବୁ ଅଶୁଭ ସଙ୍କେତ ଦେଖିଲା। ତା ପରଦିନ ସକାଳୁ ଧନୁଯଜ୍ଞ ଆରମ୍ଭ ହେବ, ଦଶମ ସ୍କନ୍ଧ 43 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି। କଂସ ସବୁ ବ୍ୟବସ୍ଥା କରିଛି କୃଷ୍ଣଙ୍କୁ ହତ୍ୟା କରିବା ପାଇଁ, କ'ଣ କରିଛି ନା ଅଷ୍ଟମଲ ଅଛନ୍ତି ଏବଂ ସେ ରଙ୍ଗ ଯେଉଁ ରହିଛି ରଙ୍ଗ ଯେଉଁ ରଙ୍ଗମଞ୍ଚ ଯେଉଁଠି ମଲ୍ଲ କ୍ରୀଡ଼ା ହେବ ଷ୍ଟାଡ଼ିୟମ ଭଳି ରହିଛି, କଳିଙ୍ଗ ଷ୍ଟାଡ଼ିୟମ ଭଳି ରହିଛି, ତେଣୁ ସବୁ ଲୋକମାନେ ଆସି ପହଞ୍ଚିଛନ୍ତି, ଦେଖିବେ ଦର୍ଶନ କରିବେ ମଲ୍ଲ ଯୁଦ୍ଧ।
ତେଣୁ କଂସ ଏଇଟାକୁ କହିଥିଲା, ଅପୂର୍ବଙ୍କୁ କହିକିରି ବିଧାୟକ ଦେଇଥିଲା କୃଷ୍ଣ ବଳରାମଙ୍କୁ ଆଣିବା ପାଇଁ। କଂସ ବ୍ୟବସ୍ଥା ଏତେ ଅସୁରକୁ ପଠାଇଲେ ମରେ ନାହିଁ, ମାରିପାରିଲେ ନାହିଁ, କିନ୍ତୁ ତଥାପି ହୋପ୍ ଏଗେନଷ୍ଟ ହୋପ୍ ଦୁରାସ ଏହା ଯେ ବହିରଟ ମାରିଣ ଅସୁରମାନଙ୍କ ପ୍ରକୃତି ଏଇଟା ଏଇଟା। ସେମାନେ କ'ଣ କରନ୍ତି ନା ତାଙ୍କର ଯଶ୍ୟାସ୍ତି ଭକ୍ତି ଭଗବତୀ ଅକିଞ୍ଚନା ଆଉ ଗୋଟେ ଶ୍ଳୋକ ଅଛନ୍ତି ଦୁରାସ ଅନ୍ଧା ଏ ସପ୍ତମ ସ୍କନ୍ଧରେ ନବମ ଅଧ୍ୟାୟରେ ଏଇଟା କୁହାଯାଏ ନା କେଉଁ ଅଧ୍ୟାୟରେ ପ୍ରହ୍ଲାଦ ମହାରାଜ କହିଛନ୍ତି ଯେ ନତେ ବିଧୁ ସ୍ୱାର୍ଥ ଗତିଙ୍ଗି ବିଷ୍ଣୁ ଦୁରାଶୟା ଯେ ବହିରର୍ଥ ମାନିନ ଅନ୍ଧା ଅଥାନ୍ଧେ ଉପନୀୟମାନ ତେପି ସ୍ୱତନ୍ତ୍ରା ମୃଦାନ ବଦ୍ଧା। ଯେଉଁମାନେ ଏଇଟାକୁ ପ୍ରହ୍ଲାଦ ମହାରାଜ ତାଙ୍କ ପିତାଙ୍କୁ କହୁଛନ୍ତି ହିରଣ୍ୟକଶିପୁକୁ ହିରଣ୍ୟକଶିପୁ ଏସବୁ ସେ ଲୋକ ଆମେ କହିବା ନିହାତି ଖାଲି ଏସବୁ କହିବା ସେ କହୁଛନ୍ତି ନତେ ବିଧୁ ପ୍ରକୃତରେ ଲୋକମାନେ ଜାଣନ୍ତି ନାହିଁ ତାଙ୍କର ସ୍ୱାର୍ଥ କେଉଁଠି ସ୍ୱାର୍ଥ ଗତିଙ୍ଗି ବିଷ୍ଣୁ ତାଙ୍କର ସ୍ୱାର୍ଥ ହେଉଛି ବିଷ୍ଣୁଙ୍କର ଶରଣରେ ଯିବା ଭଗବାନଙ୍କ ଶରଣରେ ଯିବା ସେମାନେ ଜାଣିପାରନ୍ତି ନାହିଁ କାହିଁକି ନା ଦୁରାଶୟା ତାଙ୍କର ସବୁ ଆଶା ବିଫଳ ହେଲେ ମଧ୍ୟ ସେ ହୋପ୍ ଏଗେନଷ୍ଟ ହୋପ୍ ଗୋଟେ ଆଶା ବିଫଳ ହେଲା ପୁଣି ଆଉ ଗୋଟେ ଆଶା କରୁଛନ୍ତି କାହିଁକି ହେଉଛି ବିଫଳ ହେଉଛି ନା ବହିରର୍ଥ ମାନିନ ଏ ଭୌତିକ ଜାଗାରେ ତାଙ୍କର ସବୁ ପ୍ଲାନ୍ ପ୍ରୋଜେକ୍ଟ କରୁଛନ୍ତି ଅପବର୍ଗ ରାସ୍ତାରେ ସେମାନେ ଆନନ୍ଦ ପୂଜା କରୁଛନ୍ତି ଅନ୍ଧା ଯଥା ଯାଇ ଉପନୀୟମାନା ଗୋଟେ ଅନ୍ଧ ବ୍ୟକ୍ତି ଆଉ ଗୋଟେ ଅନ୍ଧକୁ ଯଦି କହିବ ଆପଣ ମୋର ଲିଡ଼ର ମୋତେ ବାଟ ପଠାନ୍ତୁ ତାହେଲେ କ'ଣ ହେବ ଅନ୍ଧା ଯଥା ଯାଇ ଉପନୀୟମାନା ତେପି ସ୍ୱତନ୍ତ୍ରା ମୃଦାମ୍ନି ବଦ୍ଧା ସମସ୍ତେ ଏଇ ଭୌତିକ ଜଗତର ଯେଉଁ ତ୍ରିଗୁଣ ରହିଛି ସତରଜ ତମ ତ୍ରିଗୁଣ ଏ ତ୍ରିଗୁଣରେ ବନ୍ଧା ହେଇକି ରହିଛନ୍ତି ସେମାନେ ଜାଣନ୍ତି ନାହିଁ ତାଙ୍କର ସ୍ୱାର୍ଥ କେଉଁଠି ଆଜି କଂସ ଏତେ ଅସୁରକୁ ଛାଡ଼ିଥିଲା ହତ୍ୟା କରିବା ପାଇଁ କୃଷ୍ଣ ବଳରାମଙ୍କୁ କେହି ସମସ୍ତ ଅସୁର ମୃତ୍ୟୁବରଣ କଲେ କିନ୍ତୁ ତଥାପି ସେ ଏଇଭଳି ଭାବରେ ପୁଣି ପ୍ଲାନ୍ ପ୍ରୋଜେକ୍ଟ କରିଛି କ'ଣ ନା ଅଷ୍ଟମଲ ରଖିଛି ଚାଣୁର ମୁଷ୍ଟିକ ଇତ୍ୟାଦି ଶଳ ତୁଷଳ ଏମାନେ ସବୁ ରଖିଛି ଏବଂ ସାମ୍ନାରେ ଗୋଟେ ରଖିଛି କୁବଳିଆ ବିଡ଼ ହାତୀ ଏମାନଙ୍କର ଆମେ କହିବା ତାଙ୍କ ପାଷ୍ଟ ହିଷ୍ଟ୍ରି ରହିଛି ଗର୍ଭ ସଂହିତାରେ ବର୍ଣ୍ଣନା କରାଯାଇଛି ତେଣୁ କୁବଳିଆ ବିଡ଼କୁ ରାତି ପୂର୍ବ ରାତିରେ ସବୁ ମଦିରା ପାନ କରାଇଛନ୍ତି ମତ ହସ୍ତ ହେଇକି ରହିଛି ମତ ହାତୀ ଏକାଥରକେ ଗୋଟିଏ ପାଦରେ କୃଷ୍ଣଙ୍କୁ ହତ୍ୟା କରିଦେବ ଚିନ୍ତା କରୁ କଂସ ଚିନ୍ତା କରୁଛି ଗୋଟିଏ ପାଦରେ ହତ୍ୟା କରିଦେବ ଏତେ ଅସୁର ମାରିପାରିଲେ ନାହିଁ ଇଏ ହାତୀଟା ମାରିଦେବ ବୋଲି ଭାବ ଚିନ୍ତା କରୁଛନ୍ତି ଅନ୍ଧା ବହିରତ ମାରିନ ଦୁରାଶୟା ତାଙ୍କର ଆଶା ବିଫଳ ହେଲେ ମଧ୍ୟ ପୁଣି ଆଶା କରୁଛନ୍ତି ସେମାନେ ତେଣୁ ଏଇଭଳି ଭାବରେ କଂସ ସକାଳୁ ଯେତେବେଳେ ଉଠିଲା ତାକୁ ଆଉ ମନ ଭଲ ନାହିଁ ଆଉ ତାକୁ ସବୁ ଅଶୁଭ ସଂଖ୍ୟା ଦେଖାଯାଉଛି କିନ୍ତୁ ଆସିଲା ସମସ୍ତେ ରାଜା ସମସ୍ତେ ତାଙ୍କୁ ଜୟଧ୍ୱନି ଦେଉଛନ୍ତି ଆସିକି ବସିଲା ଗୋଟେ ବିରାଟ ବଡ଼ ମଞ୍ଚ ହେଇଛି ସେଠି ବସିଛି ଦେଖିବ ମଲ୍ଲ ଯୁଦ୍ଧ ଦେଖିବ ତେଣୁ ଭଗବାନ କୃଷ୍ଣ ବଳରାମ ଆସିଲେ ଆସି ପହଞ୍ଚି ଦେଖିଲେ ସାମ୍ନାରେ ରାସ୍ତା ଗେଟ୍ ପାଖରେ ୱେଲକମ୍ ନ ଖାଇକି ରଖାହେଇଛି ରାତିକୁ ରଖାହେଇଛି ଆରେ କୃଷ୍ଣ କହିଲେ ଆରେ ମହବତ ଆରେ ମହନ୍ତ ଜାଣିପାରୁନୁ କି ଆମେ ଆସିଛୁ ଆମେ ଭଣଜା ଆସିଛୁ କଂସରାଜଙ୍କ ଭଣଜା ଆସିଛୁ ମାମୁଁକୁ ଦେଖା ମାମୁଁ ଡକେଇ ପଠାଇଛନ୍ତି ଆମକୁ ସୁନାର ରଥ ଦେଇକି ପଠାଇଛନ୍ତି ଆଉ ତୁ ବାଟଟା ବନ୍ଦ କରି ରଖିଛୁ କ'ଣ ବାଟ ଛାଡ଼ ସିଏ ମାମୁଁକୁ ଆରେ ଏତେ ବଡ଼ ଦୁଷ୍ଟ ମୁଁ ଯାହା ଶୁଣୁଛି ପ୍ରକୃତରେ ଏଇଟା ବଡ଼ ଦୁଷ୍ଟଟା କେମିତି କଥା କହିବା ପଡ଼େ ଜାଣିନାହିଁ ଏ ଗାଁ ଗାଉଁଲି ଲୋକଟା ଜାଣିନି ଗାଉଁଲି ପିଲାଟା କିଛି ଜାଣିନାହିଁ କେମିତି ସମ୍ମାନ ସହିତ କଥା କହିବ ସେ ଜାଣିନାହିଁ ସିଏ ବାଟ କ'ଣ ଛାଡ଼ିବ ହାତୀ ମହନ୍ତ ମାରିଲା ଗୋଟେ ଯେଉଁ ରହିଛି କ'ଣ ଯେଉଁ ହାତୀକୁ କଣ୍ଟ୍ରୋଲ କରନ୍ତି କେଉଁଥିରେ ଯେଉଁ ରହିଛି ଆଙ୍କୁଶ ଆଙ୍କୁଶ ଗୋଟେ ଏଭଳି ମାରିଲା ଯେ ହାତୀ ଏକାଧିରେ ଛଟପଟ ହେଇଗଲା ହାତୀ ଦଶ ହଜାର ହାତୀରେ ବଳ ତା'ର ରହିଛି ତାର ହାତୀରେ ରହିଛି ତା ପୂର୍ବ ଇତିହାସ ରହିଛି ଆମେ କହିବା ତେଣୁ ସିଏ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଆଗେଇ ଆସିଲା ତେଣୁ ଭଗବାନ ତା ସହିତ ଟିକେ ଖେଳିବା ପାଇଁ ଆରମ୍ଭ କଲେ ହାତୀ ସହିତ ଭଗବାନ ଚାରିପଟେ ବୁଲିଲେ ଯେମିତି କାଳିଆକୁ ବୁଲେଇଥିଲେ ଆକୁ ମଧ୍ୟ ସେଇଭଳି ଭାବରେ କେତେବେଳେ ଭଗବାନ ପଶି ଯାଉଛନ୍ତି ତା ଭିତରେ ଚାରି ପାଦ ଭିତରେ ରହିଯାଉଛନ୍ତି ହାତୀ ଏତେ ବିରାଟ ବଡ଼ ହାତୀ କିନ୍ତୁ ତା'ର ଛୋଟ ଛୋଟ ଆଖି ସେ ଦେଖିପାରେ ନାହିଁ ଭଲ ଭାବରେ ଏତେ ଉନ୍ନତ ଭାବରେ ଦେଖିପାରେ ନାହିଁ ବୋଲି କୁହାଯାଏ ଯାହା ହଉ ସେ ଖୋଜି ବୁଲୁଛି କୁଆଡ଼େ ଗଲା କୁଆଡ଼େ ଗଲା ସେ ପିଲାଟା ବହୁତ ସୁନ୍ଦର ପିଲାଟା କିନ୍ତୁ କୁଆଡ଼େ ଗଲା ପାଉନାହିଁ ଚାରି ଚାରି ପାଦ ମଝିରେ ରହିଯାଇଛନ୍ତି ଭଗବାନ ଲୁଚି ଯାଇଛନ୍ତି ଲୁଚିକାଳି ଖେଳୁଛନ୍ତି ତେଣୁ ଏଇଭଳି ଭାବରେ ପୁଣି ଯେତେବେଳେ ଇଏ ଜୋରରେ ମାରିବା ପାଇଁ ବସିଛି। କୃଷ୍ଣ ଯେତେବେଳେ ଆସି ଯାଇଛନ୍ତି, ସେ ପଛେ ଆସିକିରି ପୁଣି ଆଟାକ୍ କରିବା ପାଇଁ ଯେତେବେଳେ ବସିଛି, ଯେତେବେଳେ ମାରୁଛି ପାଦ ମାରିବା ପାଇଁ ବସିଛି, ସେତେବେଳେ କୃଷ୍ଣ ଉଭେଇ ଯାଉଛନ୍ତି। ଭଗବାନ କ'ଣ, ସେ ସାଧାରଣ ବ୍ୟକ୍ତି, ଜନ୍ମ କର୍ମ ତେମେ ଦିବ୍ୟ, ଭଗବାନ ସବୁ ଦିବ୍ୟ, ସେଇଠି ଅଛନ୍ତି, ପୁଣି ସେଇଠି ଉଭେଇ ଯିବେ। ତେଣୁ ଏତେ ସବୁ ଜୋରରେ ଆଘାତ କଲା, କୃଷ୍ଣ ତ ନାହାନ୍ତି, ସେ ତା'ର ଚଟାଣରେ ବାଜି ଗୋଡ଼ ଇତ୍ୟାଦି ତା'ର ସବୁ ବହୁତ ବ୍ୟଥା ହେଉଛି, ବହୁତ କଷ୍ଟ ହେଉଛି ତାକୁ। ତେଣୁ ଏଇଭଳି ଭାବରେ ଭଗବାନ ଟିକିଏ କୁବଳିଆ ବୁଢ଼ା ସହିତ ଟିକିଏ ଖେଳିଲେ, ଛୋଟ ପିଲା ଯେମିତି ଛୋଟ ଖେଳଣାରେ ଖେଳନ୍ତି, ଭଗବାନ ସେଇଭଳି ଭାବରେ ଖେଳି ଖେଳି କ'ଣ କଲେ, ତା'ର ଲାଙ୍ଗୁଡ଼ ଧରିଲେ, ଲାଙ୍ଗୁଡ଼ ଧରି ବାମ ହାତରେ ବୁଲେଇ ଦେଲେ, ବୁଲେଇ 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 ପିଟି ଦେଲେ, ତା'ର ସେଇଠି ପ୍ରାଣ ଚାଲିଗଲା, କୁବଳିଆ ବୁଢ଼ାର ପ୍ରାଣ ନାଶ ହୋଇଗଲା। ତେଣୁ ଦୁଇଟି ଯେଉଁ ତା'ର ହାତୀ ଗଦ ଦାନ୍ତ ଥିଲା, ବିରାଟ ବିରାଟ ଦାନ୍ତ, ସେଇ ଦୁଇଟା ଦାନ୍ତକୁ ଉପାଡ଼ି ଦେଲେ ଭଗବାନ, ଦୁଇଟା ଦାନ୍ତକୁ ଉପାଡ଼ି ଦେଇ ବଳରାମ ବଡ଼ ଭାଇଙ୍କୁ ଗୋଟେ ଦାନ୍ତ ଦେଲେ, ଆଉ ନିଜେ ଗୋଟେ ଦାନ୍ତ ଧରିଲେ, ହାତୀ ଦାନ୍ତ ଧରି ପ୍ରବେଶ କରୁଛନ୍ତି। ଦଶମ ସ୍କନ୍ଧ 43 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ। ତେଣୁ ଯେତେବେଳେ ପ୍ରବେଶ କରୁଛନ୍ତି ରଙ୍ଗମଞ୍ଚକୁ, କିଭଳି ଦେଖାଯାଉଛନ୍ତି ସିଏ, ସେଠି ସବୁ ମଥୁରାବାସୀମାନେ ରହିଛନ୍ତି, ମୁନିଋଷିମାନେ ରହିଛନ୍ତି, ବୃନ୍ଦାବନରୁ ବୃନ୍ଦାବନ ନନ୍ଦ ମହାରାଜ ଇତ୍ୟାଦି ସମସ୍ତେ ଆସିକି ରହିଛନ୍ତି, ସେଠି ଅପେକ୍ଷା କରିଛନ୍ତି। କଂସ ମଧ୍ୟ ସେଠି ବସିଛି, ଏହିଭଳି ଭାବରେ ସମସ୍ତେ ଅପେକ୍ଷା କରିଛନ୍ତି କିଭଳି ମଲ୍ଲଯୁଦ୍ଧ ହେବ। ସେ ଜାଣିନାହାନ୍ତି କୃଷ୍ଣ ବଳରାମଙ୍କୁ ହତ୍ୟା କରିବା ପାଇଁ ସେ ବ୍ୟବସ୍ଥା ହୋଇଛି, ସେ ମଲ୍ଲମାନେ ଅଛନ୍ତି, ଅଷ୍ଟମଲ୍ଲ ରହିଛନ୍ତି, ଏତେ ଦିନ ଧରମ ପାଉଥିଲେ, ମାସ ମାସ ଧରି ଧରମ ପାଇକି ରହୁଥିଲେ, ଆଜି ଟିକେ ଦେଖିବା ତାଙ୍କର ମଲ୍ଲ ଏତେ ଟଙ୍କା ନେଲେଣି କଂସରେ, ଆଜି ଧର କିଭଳି ମଲ୍ଲ କରୁଛନ୍ତି ଦେଖିବା। ସେମାନେ ସବୁ ଆସିଛନ୍ତି, କିନ୍ତୁ ସେମାନେ ଜାଣିନାହାନ୍ତି ଯେ କଂସ ଭାବୁଛି ଏଇ ମଲ୍ଲମାନଙ୍କ ଦ୍ୱାରା କୃଷ୍ଣ ବଳରାମଙ୍କୁ ହତ୍ୟା କରିବା ପାଇଁ, ସେମାନେ ଜାଣିନାହାନ୍ତି, ଟପ୍ ସିକ୍ରେଟ୍ ଥିଲା। ତେଣୁ ଭଗବାନ ଯେତେ ପ୍ରବେଶ କରୁଛନ୍ତି ସମସ୍ତେ ଦେଖୁଛନ୍ତି, ସମସ୍ତଙ୍କର ଆଖି ସେଇଆଡ଼େ ରହି ଚାଲିଗଲା, କୃଷ୍ଣ ବଳରାମ ଆସୁଛନ୍ତି। ଯେଉଁ ହାତୀକୁ ମାରିଲେ ବିରାଟ ବଡ଼ ଶବ୍ଦ ହେଲା, ସେମାନେ ଜାଣିପାରିଲେ, ଖବର ପାଇଲେ ଏ ହାତୀ ମଲା। ତେଣୁ ଭଗବାନ ଯେତେ ପ୍ରବେଶ କରୁଛନ୍ତି, କିଭଳି ପ୍ରବେଶ କରୁଛନ୍ତି, ନା ମଲ୍ଲାନାମ ସନିର୍ ନୃଣାଂ ନରବରହ ସ୍ତ୍ରୀଣାଂ ସ୍ମର ମୂର୍ତ୍ତିମାନ ଗୋପାନାଂ ସ୍ୱଜନୋ ଅସତାଂ କ୍ଷିତିଭୁଜାଂ ଶାସ୍ତା ସ୍ୱପିତୃ ଶିଶୁ ମୃତ୍ୟୁର୍ ଭୋଜପତେ ବିରାଟ ବିଦୁଷାଂ ତତ୍ତ୍ୱ ପରମ ଯୋଗିନାଂ ବିଷ୍ଣୁଣାଂ ପରଦେବତେତି ବିଦିତୋ ରଙ୍ଗଗଜ ସାଗ୍ରଜ। ଏସବୁଟି ବହୁତ ଗୁରୁତ୍ୱପୂର୍ଣ୍ଣ। ଭଗବାନ ହେଉଛନ୍ତି ରସବୈଷ, ସମସ୍ତ ରସର ସେ ହେଉଛନ୍ତି ଆଧା ରସବୈଷ। ତେଣୁ ଯଦିଓ କୃଷ୍ଣ ବଳରାମ ଆସୁଛନ୍ତି, ତାଙ୍କୁ କିଏ କେଉଁଭଳି ଭାବରେ ଉପରେ ଦର୍ଶନ କରୁଛନ୍ତି, ମାଲାନା ଅସନୀର ଅଷ୍ଟମଲ ଥିଲେ, ସେଠି ଅଷ୍ଟମଲ ଥିଲେ, ଅନ୍ୟମାନେ ମଲ୍ଲମାନେ ଯେତେ ମଥୁରା ରହିଥିଲେ ସବୁ ମଲ୍ଲମାନେ ଆସି ପହଞ୍ଚି ଯାଇଛନ୍ତି, ମଲ୍ଲଯୁଦ୍ଧ ହେବ ସେମାନେ ମଧ୍ୟ ଆଗ୍ରହ ରହିଛନ୍ତି, କ୍ରିକେଟ ଖେଳାଳି ସବୁ ରହିଛନ୍ତି। ମାଆମାନେ ଟିକିଏ କଥା ବନ୍ଦ କରନ୍ତୁ, ପୁଣି ଆପଣମାନଙ୍କ କଥା ପୁଣି ଭୁଲିଗଲେ, ଆପଣ ଯେତେ ଅନୁରୋଧ କଲେ ବି ପୁଣି ଭୁଲି ଯାଉଛନ୍ତି କଥା, ଆମ କଥା ଡିଷ୍ଟର୍ବ କରୁଛନ୍ତି, ଆପଣ ତ କଥା ଶୁଣୁନାହାନ୍ତି, ଆପଣ ଡିଷ୍ଟର୍ବ କରୁଛନ୍ତି, ଯେତେ କହିଲେ ମଧ୍ୟ ଆପଣ ମନେ ରହୁନାହିଁ, ଆପଣଙ୍କର କଥାରେ ଆଗ୍ରହ ଆସୁନାହିଁ, ଏତେ କଥା ଶୁଣିଲେ ମଧ୍ୟ କଥା ଚାଲିଛି ଆପଣଙ୍କର। ତେଣୁ ମଲ୍ଲାନା ମାସନୀର ଯେତେ ମଲ୍ଲ ଅଛନ୍ତି ମଥୁରାରେ, ସେମାନେ ମଧ୍ୟ ଦେଖିବା ପାଇଁ ଆଗ୍ରହ ରହିଛି କେମିତି ମଲ୍ଲଯୁଦ୍ଧ ହେବ ତାଙ୍କର, ସେମାନେ ବି ମଲ୍ଲଯୁଦ୍ଧ ପ୍ରାକ୍ଟିସ୍ କରୁଛନ୍ତି। ସେମାନେ ଭାବୁଛନ୍ତି ଯଦି ଏମାନଙ୍କୁ ତ କିଏ ଜଣେ ମରିଯିବେ, ଆମେ ଗୋଟେ ସେ ପୋଷ୍ଟ ପାଇଯିବା, ଚାକିରି ପାଇଯିବା, ବହୁତ ଟଙ୍କା ପାଇବା କୃଷକଠାରୁ, ସେମାନେ ଯେ ଆସିଛନ୍ତି ମଲ୍ଲମାନେ, ସେ ମଲ୍ଲାନା ଯେତେ ମଲ୍ଲ ଅଛନ୍ତି, ଖାଲି 8 ଜଣ ନୁହନ୍ତି, ଯେତେ ମଥୁରାରେ ମଲ୍ଲ ସବୁ ଅଛନ୍ତି, ସମସ୍ତେ ଦେଖୁଛନ୍ତି ମଲ୍ଲାନା କୃଷ୍ଣ ବଳରାମ 11 ବର୍ଷର ବାଳକ, 11 ବର୍ଷର କିଶୋର ଅବସ୍ଥା, ବହୁତ ସୁନ୍ଦର ସୁକୁମାର ରହିଛନ୍ତି, କିନ୍ତୁ ତାଙ୍କୁ କିଭଳି ଲାଗୁଛି ନା ଅସନିର, ଅସନିର କହିଲେ ଭଦ୍ର ଭଳି ତାଙ୍କୁ ଲାଗୁଛି ଅସନିର, ଇଏ ହେଉଛି ରୌଦ୍ର ରସ, ଭଗବାନ ରସ ବୈଷ, ସବୁ ରସର ସେ ହେଉଛନ୍ତି ଆଧାର, ରୌଦ୍ର ରସ, ଇଏ ଯେଉଁ ଭୟ ରୌଦ୍ର, ଯେଉଁ ଭୟ ଏହି ରସ ରୌଦ୍ର ଗୋଟେ ରସ ରହିଛି, ଏମାନେ ସେଇ ରସ ମାନେ ଭୟ କରୁଛନ୍ତି ଦେଖିକିରି, ସେ ରସରେ ସେ ଆନନ୍ଦିତ ହେଉନାହାନ୍ତି। ମଲ୍ଲାନା ମସନୀର ନୃଣାଂ ନରବରହ, ସାଧାରଣ ମନୁଷ୍ୟମାନେ ଯେଉଁମାନେ ଅଛନ୍ତି ସେଠି ମଥୁରାବାସୀମାନେ, ଏମାନେ ସବୁ ଯେତେବେଳେ କୃଷ୍ଣ ବଳରାମ ଦେଖୁଛନ୍ତି, ତାଙ୍କୁ କିଭଳି ଲାଗୁଛି କୃଷ୍ଣ ବଳରାମ ନା ନରବର, ନରବର କହିଲେ ଅଦ୍ଭୁତ, ଅଦ୍ଭୁତ ରସ ଭଗବାନ, ଅଦ୍ଭୁତ ରୂପ ଭଗବାନଙ୍କର, ଦେଖି ଅଦ୍ଭୁତ ରସ ସେଇଟା ଅଦ୍ଭୁତ ରସ ସେମାନେ ଆସ୍ୱାଦନ କରୁଛନ୍ତି ଅଦ୍ଭୁତ ରସ ସ୍ତ୍ରୀଣାଂ ସ୍ମର ମୂର୍ତ୍ତିମାନ ସ୍ତ୍ରୀଲୋକମାନେ ଯେଉଁମାନେ ଭଗବାନଙ୍କ ସହିତ ଯେଉଁମାନଙ୍କର ଶୃଙ୍ଗାର ରସରେ ଭଗବାନ ସହିତ ସମ୍ବନ୍ଧିତ ଆମେ ସମସ୍ତଙ୍କ ଭଗବାନଙ୍କ ସହିତ ଗୋଟେ ସମ୍ବନ୍ଧ ରହିଛି ତେଣୁ ଆମର କେଉଁ ସମ୍ବନ୍ଧ ରହିଛି ଆମେ ଜାଣିନେ ଆମେ ସନ୍ଧ୍ୟାବେଳେ ସେଇଟା ଆଲୋଚନା କରୁଛୁ ସନାତନ ଶିକ୍ଷା ସମ୍ବନ୍ଧ ତତ୍ତ୍ୱ କୁହାଯାଉଛି ଭଗବାନଙ୍କ ସହିତ ଆମର ସମ୍ବନ୍ଧ ରହିଛି ସେହି ସମ୍ବନ୍ଧ ଜ୍ଞାନ ଆମେ ଯେତେବେଳେ ଭଗବାନଙ୍କ ସହିତ ସେବା କରୁଛେ ଆସ୍ତେ ଆସ୍ତେ ସେ ସମ୍ବନ୍ଧ ଜ୍ଞାନ ପରିସ୍ଫୁଟ ହେବ ଆମେ ଜାଣିବା ଭଗବାନଙ୍କ ସହିତ ଆମର କ'ଣ ସମ୍ବନ୍ଧ ରହିଛି ତେଣୁ ଏଇମାନେ ଯେଉଁମାନେ ସ୍ତ୍ରୀଲୋକମାନେ ଭଗବାନଙ୍କ ସହିତ ଶୃଙ୍ଗାର ରସରେ ସମ୍ବନ୍ଧିତ ସେମାନେ ଯେତେବେଳେ ଦେଖୁଛନ୍ତି କୃଷ୍ଣ ବଳରାମଙ୍କୁ ଛୋଟ ପିଲା କିନ୍ତୁ ତାଙ୍କର ସ୍ମର ମୂର୍ତ୍ତିମାନ ଇଏ ହେଉଛି ଶୃଙ୍ଗାର ରସ ତାଙ୍କର ଉଦ୍ଭବ ହେଉଛି ଶୃଙ୍ଗାର ରସ ସ୍ମର ମୂର୍ତ୍ତିମାନ ସାକ୍ଷାତ କନ୍ଦର୍ଭ ଭଳି ତାଙ୍କୁ ଲାଗୁଛନ୍ତି ସେ ସ୍ମର ମୂର୍ତ୍ତିମାନ ଏ ଶୃଙ୍ଗାର ରସ ଗୋପାନାମ ସୋଜନ ଅନ୍ୟମାନେ ସେ ଗୋପମାନେ ଆସିଛନ୍ତି ସେ ଯଦି ଦେଖିଲେ କୃଷ୍ଣ ବଳରାମ ପ୍ରବେଶ କରୁଛନ୍ତି ସେ ଭାବୁଛନ୍ତି ଆମର ନିଜଜନ ଆସିଗଲେ ଗୋପାନାମ ସୋଜନ ସୋଜନ କହିଲେ ଏଠି ହାସ୍ୟ ରସ ଭଗବାନ ସଖ୍ୟ ରସ ରହିଛି ହାସ୍ୟ ରସ ଦୁଇଟି ମିଶିକି ରହିଛି ଏଠି ସଖ୍ୟ ରସ ଏବଂ ହାସ୍ୟ ରସ ସଖ୍ୟ ରସରେ ଭଗବାନ ସହିତ ସେମାନେ ସମ୍ବନ୍ଧିତ ତେଣୁ ହାସ୍ୟ ରସ ମଧ୍ୟ ସେଠି ରହିଛି ତେଣୁ ଗୋପାନାଙ୍କ ସ୍ୱଜନ ଅସତାଂ କ୍ଷିତି ପୂଜା ଯେଉଁ ଅସତ ବ୍ୟକ୍ତିମାନେ କଂସକର ଯେଉଁମାନେ ରାଜା ଯେଉଁମାନେ ବନ୍ଧୁ ଥିଲେ ରାଜାମାନେ ଥିଲେ ଏମାନେ ସବୁ ଆମେ କହିଥିଲେ ଭଗବାନ ଯେଉଁ ଆସିଛନ୍ତି ଯେଉଁ ବର୍ଣ୍ଣନା କରାଯିବ ଭୂମି ଦୃପ୍ତ ନୃପ ବ୍ୟାଜ ଦୈତାନିକ ଶତାୟୁଧେଇ ଲକ୍ଷ ଲକ୍ଷ ରାଜାମାନେ ସବୁ ଥିଲେ କଂସର ସାଙ୍ଗ କଂସର ସଖା ସବୁ ଅସୁର ସବୁ ଥିଲେ ସବୁ ପାପରେ ଭରି ପାପପୂର୍ଣ୍ଣ କାର୍ଯ୍ୟ କରୁଥିଲେ ସେଥିପାଇଁ ଭୂମି ଆଉ ସହିପାରିଲା ନାହିଁ ସେଥିରେ ଯାଇଥିଲେ ଭଗବାନଙ୍କୁ ପ୍ରାର୍ଥନା କରିବା ପାଇଁ ବ୍ରହ୍ମାଙ୍କ ପାଖକୁ ଯାଇଥିଲେ ବ୍ରହ୍ମା ଭଗବାନ ପାଖକୁ ଯାଇକି ପ୍ରାର୍ଥନା କରିଥିଲେ ଆଜି ଭଗବାନ ଆସିଛନ୍ତି ଭୂମିର ବାହାର ହରଣ କରିବେ ସେଇ ଅସତମାନେ ସେଇମାନେ ଅସତ ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ ଅସତରେ ରୁହନ୍ତି ଭୌତିକ ଜଗତ ହେଉଛି ଅସତ ଜଗତ ଏଇ ଭୌତିକ ଜଗତରେ ହିଁ ଘୁରି ବୁଲନ୍ତି ଅସତାଂ ସେମାନେ ଯଦି ଦେଖୁଛନ୍ତି ଛୋଟ ପିଲା କିନ୍ତୁ ତାଙ୍କୁ ଲାଗୁଛି କ୍ଷିତି ପୂଜା ଶାସ୍ତା ଏ କ୍ଷିତି ପୂଜା ଇଏ ଧାରଣ କରିଛନ୍ତି ଦଣ୍ଡ ଧାରଣ କରିଛନ୍ତି ଆମକୁ ଶାସ୍ତି ପ୍ରଦାନ କରିବେ ଅସତ ବ୍ୟକ୍ତି ତାଙ୍କର ଭୟ ରହିଛି ପାପ କାର୍ଯ୍ୟ କରୁଛନ୍ତି ସବୁ ଜାଣିଛନ୍ତି ସିଏ ଆଜି ସେମାନେ ଦଣ୍ଡ ପ୍ରଦାନ କରି ଏହିଭଳି ଭାବରେ ତାଙ୍କୁ ଭୟ ଆସୁଛି ଏଇଟା ହେଉଛି ବୀର ରସ ଆସ୍ୱାଦନ କରୁଛନ୍ତି ସେମାନେ ସେହିଭଳି ଭାବରେ ସ୍ୱପିତ୍ର ଶିଶୁ ତାଙ୍କର ଯେଉଁ ନନ୍ଦ ମହାରାଜ ଉପାନନ୍ଦ ଇତ୍ୟାଦି ଯେଉଁମାନେ ରହିଛନ୍ତି ଏମାନେ ସବୁ ଦେଖୁଛନ୍ତି କ'ଣ ନା ଛୋଟ ଶିଶୁଟା ଆସିଛି ଶିଶୁ ବୋଲି କହୁଛନ୍ତି ସ୍ୱପିତ୍ର ଶିଶୁ ଏଇଟା ହେଉଛି ବାତ୍ସଲ୍ୟ ରସ ଏଇ ବାତ୍ସଲ୍ୟ ରସରେ କରୁଣ ରସ ମିଶିକି ରହିଛି ସ୍ୱପିତ୍ର ଶିଶୁ ସେହିଭଳି ଭାବରେ କଂସ ଯେଉଁ ବିରାଟ ମଞ୍ଚରେ ବସିଛି ସିଏ ଦେଖୁଛି କିଭଳି ଭାବରେ ନା ମୃତ୍ୟୁର ଭୋଜପତେ ଭୋଜବଂଶରେ ଆସୁଛନ୍ତି ଭୋଜବଂଶ ଏଇ ଯଦୁ ଜଗତ ମହାରାଜ ସବୁ ଆସିଛନ୍ତି ଏମାନେ ସବୁ ଭୋଜବଂଶ ମଧ୍ୟ ସେଇ ଭଗବାନ ସହିତ ସମ୍ବନ୍ଧ ରହିଛି ଭୋଜପତେ ସିଏ ଭୋଜପତି ହେଉଛନ୍ତି କିଏ କ'ଣ ତାଙ୍କ ନା କଂସକର ପିତା ଯେ ଉଗ୍ରସେନ କିନ୍ତୁ ଉଗ୍ରସେନକୁ ବନ୍ଦୀ କରି କଂସ ରାଜା ଉଗ୍ର ଭୋଜପତି ଆଜି ହୋଇଯାଇଛି ତେଣୁ ସିଏ ଯେତେବେଳେ ଦେଖୁଛି ସିଏ ଯେଉଁ ଭାବୁଥିଲା ମୁଁ ତାକୁ ହତ୍ୟା କରିବି କିନ୍ତୁ ତାଙ୍କୁ ଦେଖି ସେ ଭାବୁଛି ଇଏ ମୋର ମୃତ୍ୟୁ କାରଣ ଇଏ ମୃତ୍ୟୁର ଭୋଜପତି ଏଇଟା କି ରସ ଭୟାନକ ରସ ଭୟାନକ ରସ ମୃତ୍ୟୁର ଭୋଜପତି ବିରାଟ ଅଭିଦୂଷାଂ ଅଭିଦୂଷାଂ କାଲି ଯେଉଁମାନେ ବିଦ୍ୱାନ ହୁଅନ୍ତି ମୂର୍ଖ ଯେଉଁମାନେ ସେମାନେ ଯେତେବେଳେ ଦେଖୁଛନ୍ତି କୃଷ୍ଣ ବଳରାମଙ୍କୁ ତାଙ୍କୁ ଲାଗୁଛି ବିରାଟ ରୂପ ଯେମିତି ଅର୍ଜୁନ ଦେଖିଥିଲେ ଭଗବାନଙ୍କ ବିରାଟ ରୂପ ସେଭଳି ଭାବରେ ତାଙ୍କୁ ଲାଗୁଛନ୍ତି ସିଏ ଯଦିଓ ଛୋଟ ପିଲା 11 ବର୍ଷର ବାଳକ କିନ୍ତୁ ତାଙ୍କୁ ଲାଗୁଛନ୍ତି ସେଇଭଳି ଭାବରେ ଏଇଟା କି ରସ ଏଇଟା ହେଉଛି ବିଭତ୍ସ ରସ ଏବଂ ତତ୍ତ୍ୱ ପରମ ଯୋଗିନା ଯୋଗୀମାନେ ମଧ୍ୟ ଆସି ରହିଛନ୍ତି ସେଠି ଭଲ ଯୁଦ୍ଧ ଦେଖିବା ପାଇଁ କୃଷ୍ଣ ବଳରାମ ଆସିବେ ସେମାନେ ଜାଣନ୍ତି ଯୋଗୀମାନେ ସବୁ ଜାଣନ୍ତି କ'ଣ ହେବ ତେଣୁ ସିଏ ଯେତେବେଳେ ଦେଖୁଛନ୍ତି କୃଷ୍ଣ ବଳରାମଙ୍କୁ ଇଏ ହେଉଛି ତତ୍ତ୍ୱ ପରମ ତତ୍ତ୍ୱ ଇଏ ଜାଣିପାରୁଛନ୍ତି ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି ମଥା ପରତରଂ ନାନ୍ୟ କିଞ୍ଚିତ୍ ଅସ୍ତି ଧନଞ୍ଜୟ ମୋଠାରୁ ବାବୁ ଉନ୍ନତର ସତ୍ୟ କିଛି ନାହିଁ ତତ୍ତ୍ୱ କିଛି ନାହିଁ ତେଣୁ ଏମାନେ ଜାଣୁଛନ୍ତି ଇଏ ହେଉଛନ୍ତି ପରମ ତତ୍ତ୍ୱ ଶ୍ରେଷ୍ଠ ତତ୍ତ୍ୱ ହେଉଛନ୍ତି ଇଏ ପରମ ତତ୍ତ୍ୱ ପରମ ଯୋଗିନା ବ୍ରିଷ୍ଣାଂ ପରଦେବ ତେତି ବ୍ରିଷ୍ଣୀ ମଣିଷରେ ଯେଉଁମାନେ ଅଛନ୍ତି ବସୁଦେବ ଇତ୍ୟାଦି ଯେଉଁମାନେ ବସୁଦେବ ତ ବନ୍ଦୀର ବନ୍ଦୀଗଡ଼ରେ ରହିଛନ୍ତି, କିନ୍ତୁ ଅନ୍ୟ ତାଙ୍କର ଯେଉଁ ବଂଶର ସବୁ ଲୋକମାନେ ଅଛନ୍ତି ସେମାନେ ଦେଖୁଛନ୍ତି କ'ଣ ନା, ଇଏ ଆମର ପରଦେବତା। ପରଦେବତା କହିଲେ ଶ୍ରେଷ୍ଠ, ଆମର ଶ୍ରେଷ୍ଠ ଭଗବାନ, ଶ୍ରେଷ୍ଠ ଦେବତା ପରଦେବତା। ଏଇଟା କି ରସ? ଏଇଟା ହେଉଛି ଶାନ୍ତ ରସ। ଏବଂ ପରଦେବ ବିଦିତୋ ରଙ୍ଗ ତତ୍ତ୍ୱଂ ପରମ ଯୋଗିନା ବିଶ୍ରିନା ପରଦେବ ଜ୍ୟୋତି ବିଦିତୋ ଶାନ୍ତ ରସ ଦାସରସ ମଧ୍ୟ ରହିଛି ଏଥିରେ। ବିଷ୍ଣୁନାଙ୍କ ପରଦେବତୀ ରଙ୍ଗଗତ ସାଗ୍ରଜ, ଏହିଭଳି ଭାବରେ ଯେତେବେଳେ ଅଗ୍ରଜ ବଳରାମଙ୍କ ସହିତ ଯେତେବେଳେ ପ୍ରବେଶ କରୁଛନ୍ତି ରଙ୍ଗ ମଞ୍ଚକୁ ଆସୁଛନ୍ତି, ଏହିଭଳି ଭାବରେ ସମସ୍ତ ମଥୁରାବାସୀମାନେ ତାଙ୍କୁ ଦେଖି ଏହିଭଳି ଭାବରେ କାହାର କେଉଁଭଳି ଭାବ ଉଦୟ ହେଉଛି, ଯାହାର ଯେଉଁ ସମ୍ବନ୍ଧ ରହିଛି ସେ ସମ୍ବନ୍ଧ ପ୍ରକାଶିତ ହେଉଛି, ଭଗବାନ ସ୍ୱୟଂ ଆସିଯାଇଛନ୍ତି। ତେଣୁ ଏଠି ଯେତେବେଳେ ପ୍ରବେଶ କଲେ ସେଠି ବହୁତ କଥା ରହିଛି, ଆମେ ଆଉ ଏତେ କଥା ବଢ଼େଇବା ନାହିଁ। ତେଣୁ ଆଜି ମଲ୍ଲଯୁଦ୍ଧଟା ଶେଷ କରିଦେବା। ହଁ, ମଲ୍ଲଯୁଦ୍ଧ ବହୁତ ସବୁ ଚାଲିଥାନ୍ତା, କାରଣ ବହୁତ କଥୋପକଥନ ରହିଛି। ଚାଣୁର ମିଷ୍ଟିକ ଇତ୍ୟାଦି ସେମାନେ ସବୁ କୁସ୍ତି କରିବା ପାଇଁ ଆଗଭର ହୋଇକି ରହିଛନ୍ତି, ସେମାନଙ୍କ ଭିତରେ ଭୟ ରହିଛି, କାହିଁକିନା ସବୁ ଖବର ପାଇଛନ୍ତି। ଚାଣୁର ଥିଲେ, କଂସର ମନ୍ତ୍ରୀ ମଧ୍ୟ ଥିଲେ, ସେସବୁ ଖବର ପାଇଛନ୍ତି। ଏତେ ଅସୁଖ ସବୁ ମୃତ୍ୟୁବରଣ କରିଛନ୍ତି, କୃଷ୍ଣ ବଳରାମ ହତ୍ୟା କରିଛନ୍ତି, ଆଜି ଆମେ କ'ଣ ତାଙ୍କୁ ଜିତିପାରିବୁ, ଭୟ ରହିଛି। କିନ୍ତୁ ରାଜାଙ୍କୁ ଏଣେ ଭୟ, ତେଣେ କୃଷ୍ଣ ବଳରାମ ଭୟ, କୁଆଡ଼େ ଯିବେ ସେ? ତେଣୁ କେତେଜଣ ମଲ୍ଲ ଆମେ କହିବା ସେଇଟା, ତେଣୁ ଭିତରେ ଭୟ, ବାହାରେ ଚାଣୁର ଦେଖି କରେଜ ଦେଖି ସାହସ ଦେଖି କୃଷ୍ଣଙ୍କୁ ଆହ୍ୱାନ କରୁଛନ୍ତି। ଆମେ ପିଲାଦିନେ ପଢ଼ୁଥିଲୁ ହାଇସ୍କୁଲରେ, ଚାଣୁର ମୁଷ୍ଟିକ ଯେଉଁ କୃଷ୍ଣ ବଳରାମ ସହ ଯୁଦ୍ଧ କରୁଥିଲେ, ଚାଣୁର ଯେଉଁ ମୁଷ୍ଟି ମାରୁଛି ଭଗବାନଙ୍କୁ, ଚାଣୁର ଯୁଦ୍ଧ କଲେ କୃଷ୍ଣଙ୍କ ସହିତ, ମୁଷ୍ଟିକ ଯୁଦ୍ଧ କଲେ ବଳରାମଙ୍କ ସହିତ, ଯେଉଁ ମୁଷ୍ଟି ମାରୁଛନ୍ତି ଭଗବାନ କେମିତି ଲାଗୁଛି, ଆମେ ପଢ଼ୁଛୁ ସେତେବେଳେ ପିଲାଦିନେ, ଯେ ଯେମିତି ମତ ହାତୀକୁ କୁସୁମ ଫୁଲ ପ୍ରହାର କଲେ ଯେଉଁଭଳି ଭାବେ ଲାଗେ, କୃଷ୍ଣ ବଳରାମଙ୍କୁ ସେଇଭଳି ଭାବେ ଲାଗୁଛି। ତେଣୁ ଇଏ ଯେଉଁ ଚାଣୁର କହୁଛନ୍ତି 43 ଅଧ୍ୟାୟରେ, ଯେ ଚାଣୁର କହୁଛନ୍ତି, ମୁଁ ସେ ଶ୍ଳୋକ ସବୁ କରିନାହିଁ, ବହୁତ ବଡ଼ ଇଏ। ଚାଣୁର କହୁଛନ୍ତି କ'ଣ ନା, ହେ କୃଷ୍ଣ, ହେ ବଳରାମ, ଆମେ ଆମେ ସବୁ ତୁମ କଥା ବହୁତ ଶୁଣିଛୁ, ଖବର ପାଇଛୁ, ତୁମେ ପିଲା ସବୁ ବଣରେ ବା ସବୁ ବଣରେ ବା ଗ୍ରାମରେ ପିଲାମାନଙ୍କ ସହିତ କୁସ୍ତି କସର କରୁଥିଲ, ତେଣୁ ଆମର ରାଜା ଚାହୁଁଛନ୍ତି ତୁମ ସହିତ ଆମେ ଟିକେ କୁସ୍ତି କରିବୁ, ତୁମେ ବହୁତ କୁସ୍ତି କରିଥିଲ, ଆମକୁ ଟିକେ ଆମ ସହିତ ମଧ୍ୟ ଟିକେ କୁସ୍ତି କର। ତେଣୁ କୃଷ୍ଣ କହୁଛନ୍ତି, ତୁମ ସହିତ କୁସ୍ତି, ତୁମ ସହିତ ଆମ କ'ଣ ତୁମ ସହିତ ଯୋଗ୍ୟ ସମାଜକନ୍ଦ, ତୁମେ ସମସ୍ତଙ୍କ ତୁମେ ଯେଉଁ ସମସ୍ତଙ୍କ ତାଙ୍କ ସହିତ କୁସ୍ତି କରିବୁ ନା, ଆମ ସମସ୍ତଙ୍କ ପିଲାମାନେ ସବୁ ଅଛନ୍ତି ଆମ ବୟସର ପିଲା, ତାଙ୍କ ସହିତ ଆମେ କୁସ୍ତି କରିବୁ ନା, ତୁମେ ଏତେ ବଡ଼ ବିରାଟ ବିରାଟ ଯୋଦ୍ଧା, ଏଇସବୁ ସ୍ତ୍ରୀ ଲୋକମାନେ ସବୁ କହିବେ, ସବୁ କହିବେ, ଆମେ ଏଠି ରହିବା ନାହିଁ, ଏ ଅନ୍ୟାୟ ହେଉଛି, ଏ କଂସ ଅନ୍ୟାୟର ପକ୍ଷପାତ କରିଛି, ଏ ଛୋଟ ପିଲା ଏମାନେ ଏତେ ବିରାଟ ବିରାଟ ମଲ୍ଲମାନଙ୍କ ସହ ଯୁଦ୍ଧ କରିବା ପାଇଁ ମଲ୍ଲ, ଏଇଟା କ'ଣ ଠିକ୍, ଏଇଟା ଅନ୍ୟାୟ ହେଉଛି, ଆମେ ଏଠି ରହିବା ନାହିଁ, ଏଇଭଳି ଭାବରେ ସବୁ କହିବେ କଥା କହିବେ। କୃଷ୍ଣ ମଧ୍ୟ ସେଇଭଳି ଭାବରେ କହୁଛନ୍ତି, ଆମ ତୁମ ପାଇଁ ଯୋଗ୍ୟ, ତୁମ ସହ ଯୁଦ୍ଧ, ଆମେ କେତେ ଛୋଟ ପିଲା, ଆମର ବୟସ୍କ ଯେଉଁମାନେ ଅଛନ୍ତି ଆମ ସାଙ୍ଗମାନଙ୍କୁ ଡାକିଲେ ଆମେ ସିନା ମଲ୍ଲ କରିବୁ, ତୁମେ ତୁମ ସାଙ୍ଗ ସମବୟସ୍କ ସହିତ ଯୁଦ୍ଧ କର, ମଲ୍ଲ ଯୁଦ୍ଧ କର, ନା ନା ଆମେ ତୁମେ ଏତେ, ତୁମେ କ'ଣ ଛୋଟ ପିଲା, ତୁମେ କେତେ ଅସୁରକୁ ବାଣିଛ, ତୁମେ କ'ଣ ଛୋଟ ପିଲା, ଏଇଭଳି ଭାବରେ ବହୁତ ସୁନ୍ଦର ଶ୍ଳୋକ ସବୁ ରହିଛନ୍ତି। ତେଣୁ ଏଇଭଳି ଭାବରେ ସେ କହିଲେ ଯେ ଯେ ଆମେ ଚାହୁଁଛୁ, ମୁଁ ଚାହୁଁଛି ତୁମ ସହିତ ଯୁଦ୍ଧ କରିବା ପାଇଁ, କୃଷ୍ଣ ତୁମ ସହିତ ମୁଁ ଯୁଦ୍ଧ କରିବି, ଆଉ ମୁଷ୍ଟିକ ଯେଉଁ ରହିଛି ମୁଷ୍ଟିକ ଭାଇ, ଇଏ ତୁମ ଭାଇ ବଳରାମଙ୍କ ସହିତ ଯୁଦ୍ଧ କରିବେ, ଆମେ ଟିକେ ଯୁଦ୍ଧ କରିବା, ଦେଖିବା କେମିତି ହେଉଛି, ମଲ୍ଲ ଯୁଦ୍ଧ ହେଉଛି, ଆମେ ଏତେ ବର୍ଷ ହେଲାଣି ଟଙ୍କା ପାଇକି ଦରମା ନେଇକି ରହିଥିଲୁ, କୁସ୍ତି କସରତ ହେଇନଥିଲା ଭଲ ଭାବରେ, ଆଜି ଗୋଟେ ହେବ, ଏତେ ଦରମା ଦେଇଛନ୍ତି କଂସ ରାଜା ଦେଇଛନ୍ତି, ପ୍ରତି ମାସ ମାସ ଦରମା ଦେଉଥିଲେ, ତେଣୁ ଭଗବାନ ସେଠୁ କୁସ୍ତି କରୁଛନ୍ତି, କୃଷ୍ଣ ଏବଂ ବଳରାମ ଚାଣୁର ମୁଷ୍ଟିକ ସହିତ କୁସ୍ତି କରୁଛନ୍ତି। ଆପଣ ସେଠି ମନ ନେଇଯାଆନ୍ତୁ ରଙ୍ଗ ଗ୍ରଜକୁ, ରଙ୍ଗମଞ୍ଚକୁ ସେଇଠି କୁସ୍ତି ଚାଲିଛି, କେମିତି ମଲ୍ଲମାନେ ଯୁଦ୍ଧ କରନ୍ତି ଦେଖୁଥିବେ, ଆଜିକାଲି ସବୁ ହାରିଲେଣି କ'ଣ ସେଇଟା କହନ୍ତି ଯେଉଁ କ'ଣ କ'ଣ ହଁ ଡବୁଛି, କେତେ ପ୍ରକାର ଯୁଦ୍ଧ ଚାଲିଣି ସବୁ ଆସିକି ପହଞ୍ଚିଯାଉଛି, ମୋବାଇଲ୍ ଆସିକି ପହଞ୍ଚିଯାଉଛି ଯୁଦ୍ଧ, ସ୍ତ୍ରୀ ଲୋକମାନେ ମଧ୍ୟ ଯୁଦ୍ଧ କରୁଛନ୍ତି, ପୁରୁଷ ଲୋକମାନେ ବିରାଟ ବିରାଟ ବଡ଼ି ବିଲ୍ଡିଂ କରିଛନ୍ତି, ଅସୁର ଭଳି ରହିଛନ୍ତି ସେମାନେ ଯୁଦ୍ଧ କରୁଛନ୍ତି, ତାଙ୍କ ଭିତରେ ଯିଏ ଜିତିବ ସେ ପୁଣି ପ୍ରାଇଜ୍ ନେବ ମେଡ଼ାଲ୍ ନେବ, ତେଣୁ ସେଇଭଳି ଭାବରେ ଯୁଦ୍ଧ ଚାଲିଛି, ହାତ ଯୁଦ୍ଧ କରୁଛନ୍ତି, ଛାତିକୁ ଛାତି ଲଗେଇ ଯୁଦ୍ଧ କରୁଛନ୍ତି, ମାଥାକୁ ମାଥା ଲଗେଇ ଯୁଦ୍ଧ କରୁଛନ୍ତି, ପାଦକୁ ପାଦ ଲଗେଇ ଯୁଦ୍ଧ କରୁଛନ୍ତି, ବିଭିନ୍ନ ପ୍ରକାର ଯୁଦ୍ଧ ଚାଲିଛି, ବିଭିନ୍ନ କୌଶଳ କରୁଛନ୍ତି, ପଇଁତରା ମାରୁଛନ୍ତି, କିଭଳି ପଟକେଇ ଦେବେ ଏଇଭଳି ଭାବରେ ଚାଲିଛି, ପଏଣ୍ଟ ଆସିବ କଂସ ପୁଣି ପୁରସ୍କାର ଦେବ, କିଏ କେତେ ପଏଣ୍ଟ ପାଇଲା, ସେଇଭଳି ଭାବରେ ତାଙ୍କ ଭିତରେ ଯେଉଁ ଚାଲିଛି ଯୁଦ୍ଧ ଚାଲିଛି, ଯୁଦ୍ଧ ଯେତେବେଳେ ଚାଲୁଛି ମଥୁରାବାସୀମାନେ ବିଶେଷ କରି ନାରୀମାନେ କହୁଛନ୍ତି ଏଇଟା କେତେ ଅନ୍ୟାୟ ହେଉଛି, କଂସ ରାଜା ଏଇ ଯେଉଁ ଏତେ ମନ୍ତ୍ରୀମାନେ ରହିଛନ୍ତି, ଏତେ ମୁନି ଋଷିମାନେ ରହିଛନ୍ତି, ସମସ୍ତେ ଏଠାକୁ ସମର୍ଥନ କରୁଛନ୍ତି, ଏଠି ରହିବା କଥା ନୁହଁ, ଆମେ ଏଠି ଚାଲିଯିବା କଥା, ଏଠି ଅନ୍ୟାୟ କାର୍ଯ୍ୟ ହେଉଛି, ଏତେ ମଲ୍ଲ ରହିଛନ୍ତି, ଛୋଟ ଛୋଟ ପିଲାମାନଙ୍କ ସହିତ ଯୁଦ୍ଧ କରିବେ, ମଲ୍ଲ ଯୁଦ୍ଧ କରିବେ, ଏଇଟା କ'ଣ ନ୍ୟାୟ, ଏଇଭଳି ଭାବରେ କହୁଛନ୍ତି। ପୁଣି ଆଉ କେତେ ଜଣ କହୁଛନ୍ତି, ଦେଖ ସଖି ଗୋପ୍ୟ ତପ କିମ୍ ଅଚରତ୍ ଯଦ ଅମୁଷ୍ୟ ରୂପମ୍ ଲାବନ୍ୟ ସାର ମସମୂର୍ଦ୍ଧମ୍ ଅନନ୍ୟ ସିଦ୍ଧମ୍ ଦୀର୍ଘୀ ପିବନ୍ତ୍ୟୋ ଅନୁସବମ୍ ଅଭିନବମ୍ ଦୁରାପମ୍ ଏକାନ୍ତ ଧାମ ଦଶସ୍ୟ ଶ୍ରିୟ ଐଶ୍ୱରସ୍ୟ। ଦେଖ ଏ ସାଧାରଣ ବାଳକ ନୁହନ୍ତି, ଏ ଦେଖ ସଖି ଗୋପୀମାନେ କ'ଣ ତପସ୍ୟା କରିଥିଲେ, କିମ୍ ତପ କିମ୍ ଆଚରଣ, ଏଭଳି ସୁନ୍ଦର ରୂପ ଦେଖ, ଏଭଳି ରୂପକୁ ସେ ଆସ୍ୱାଦନ କରୁଥିଲେ, ଦର୍ଶନ କରୁଥିଲେ, ଲାବଣ୍ୟ ସାହାରମ୍ ସୌନ୍ଦର୍ଯ୍ୟର ନିଧି, ଇଏ ଲାବଣ୍ୟ ସାହାର ଶ୍ରେଷ୍ଠ ସୌନ୍ଦର୍ଯ୍ୟ ରହିଛି, ଭଗବାନ କୃଷ୍ଣଙ୍କର ସୌନ୍ଦର୍ଯ୍ୟ ସହିତ କାହାର ସୌନ୍ଦର୍ଯ୍ୟ ସମାନ ନାହିଁ, କହିଛି ରୂପ ମାଧୁରୀ ଏକୋଇଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଥିଲା, ବରହା ବିଡ଼ମ୍ ନଟବର ବପୁ ଅସମର୍ଥମ, ଇଏ ହେଉଛି ଅସମର୍ଥ ତତ୍ତ୍ୱ, ଦେଖୁଛ ସିନା ଛୋଟ ପିଲା କିନ୍ତୁ ତାଙ୍କ ସହିତ କି ସମାନ ହୋଇପାରିବେନି, ଉର୍ଦ୍ଧ୍ୱ କଥା କ'ଣ କହିବା, ଏ ଅସମର୍ଥ ଅନନ୍ୟ ସିଦ୍ଧମ୍, ଏ ସିଦ୍ଧମାନଙ୍କର ତ ଶ୍ରେଷ୍ଠ ଅନନ୍ୟ ସିଦ୍ଧ, ତାଙ୍କଠାରୁ ଆଉ କିଏ ସିଦ୍ଧ ନାହାନ୍ତି, ଦୀର୍ଘି ପିବନ୍ତ୍ୟ, ଇଏ ଗୋପୀମାନେ କ'ଣ ଆଚରଣ କରିଥିଲେ, ତପସ୍ୟା କରିଥିଲେ, ଗୋପୀମାନେ କହୁଛନ୍ତି ଅନ୍ୟମାନେ କ'ଣ ତପସ୍ୟା କରିଥିଲେ, ଆଜି ଅନ୍ୟମାନେ କହୁଛନ୍ତି ଗୋପୀମାନେ କି ତପସ୍ୟା କରିଥିଲେ, ଯେ ଦୀର୍ଘି ତାଙ୍କର ଚକ୍ଷୁ ଦ୍ୱାରା ସେମାନେ ପାନ କରୁଥିଲେ ଭଗବାନଙ୍କ ରୂପ, ଅଟତି କାନନମ୍ ତ୍ରୁଟି ଯୋଗାୟତେ ତ୍ୱାମ ପଶ୍ୟତାମ୍ କୁଟିଳଂ କୁନ୍ଦଳଂ ଶ୍ରୀମୁଖଂ ଚେତେ ଜଡ଼ ଉଦୀକ୍ଷତାମ୍ ପଦ୍ମ ପ୍ରୋଦୃଶାମ୍। ଯେତେବେଳେ ଭଗବାନ ଚାଲିଯାଆନ୍ତି ଦଶମ ସ୍କନ୍ଧ ଏକତିରିଶ ଅଧ୍ୟାୟରେ ଗୋପୀମାନେ ଭଗବାନ ବିରହରେ ଭଗବାନ ଯେତେବେଳେ ଯାଉଛନ୍ତି ରାସଲୀଳାରେ ଅନ୍ତର୍ଧ୍ୟାନ ହୋଇଯାଇଛନ୍ତି, ସେହି ସମୟରେ ଏ ସଙ୍ଗୀତଟି ଗାନ କରିଛନ୍ତି, ବିରହ ସଙ୍ଗୀତ, କହୁଛନ୍ତି ହେ ପ୍ରିୟ ତୁମେ ଯେତେବେଳେ ଦିନବେଳା ଯାଉଥିଲ ଗୋଚାରଣ କରିବା ପାଇଁ, ତୁମ ବିରହରେ ଆମେ ଯଦି ତୁମକୁ ଦେଖିପାରୁନଥିଲୁ ଗୋଟିଏ ତ୍ରୁଟି ଗୋଟିଏ ଯୁଗ ଭଳି ଲାଗୁଥିଲା ଆମକୁ, ଏବଂ ତୁମେ ଯେତେବେଳେ ସନ୍ଧ୍ୟାବେଳେ ଫେରୁଥିଲ ତୁମର ସୁନ୍ଦର ରୂପ ଦେଖି, ତୁମର ଯେଉଁ କୁଟୀଳ କୁନ୍ତଳ ରହିଛି ମୁଖରେ, ଯେଉଁ ସୁନ୍ଦର ମସ୍ତକରେ କୁଟୀଳ କୁନ୍ତଳ ରହିଛି, ସୁନ୍ଦର ମୁଖ ଆନନ୍ଦ ରହିଛି, ମୁଖପଦ୍ମ ରହିଛି, ତାକୁ ଦେଖି ଆମେ କେତେ ଆନନ୍ଦିତ ହେଉଥିଲୁ, ଆମର ଚକ୍ଷୁରେ ଯଦି ପତା ପଡ଼ିଯାଉଥିଲା ପଲକ ପଡ଼ିଯାଉଥିଲା ଆମେ କ୍ରୋଧ ପ୍ରକାଶ କରୁଥିଲୁ। ଏ ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି, ମାଷ୍ଟର ଡିଗ୍ରୀ ଆମେ ସନ୍ଧ୍ୟାବେଳେ କହୁଛୁ, ମାଷ୍ଟର ଡିଗ୍ରୀ କ୍ଲାସ୍ ଚାଲିଛି ସେଠି, କ'ଣ କୋଟି ନେତ୍ର ନାହିଁ ଦିଲ ସବେ ଦିଲ ଦୁଇ ତାତେନି ମିଶ କୃଷ୍ଣ କି ଦେଖିବି ମୁଇଁ। ସେମାନେ ଚାହୁଁଥିଲେ କୋଟିଏ ନେତ୍ରରେ ଭଗବାନ ରୂପ ଦର୍ଶନ କରିବେ, ଆଉ ଦୁଇଟି ନେତ୍ର ପ୍ରାପ୍ତ ହୋଇଛନ୍ତି, ତା ଦେହରେ ପୁଣି ଚକ୍ଷୁରେ ପଲକ ରହିଛି, ସେ କ'ଣ ଦେଖିବେ ଭଗବାନଙ୍କ ରୂପ, ଆଉ ସେ କଥା କହୁଛନ୍ତି ମଥୁରା ରମଣୀମାନେ। ଏ ଗୋପୀମାନେ ତାଙ୍କର ଚକ୍ଷୁ ଦ୍ୱାରା ପାନ କରୁଥିଲେ ଭଗବାନଙ୍କ ରୂପକୁ, ଏଭଳି ଭାବରେ ଏକାନ୍ତ ଧାମ ଦଶସ ଶ୍ରିୟ ଐଶ୍ୱର୍ଯ୍ୟ, ସବୁ ଯଶ ସବୁ ସୌନ୍ଦର୍ଯ୍ୟ ସବୁ ଐଶ୍ୱର୍ଯ୍ୟର ହେଉଛି ଏକାନ୍ତ ଧାମ, ସବୁଠି ତାଙ୍କ ପାଖରେ ରହିଛି, ସେ ସାଧାରଣ ବ୍ୟକ୍ତି ନୁହନ୍ତି ଏଭଳି ଭାବରେ କହୁଛନ୍ତି। ତେଣୁ ଏ ଯେଉଁ ଯୁଦ୍ଧ ଚାଲିଛି, ଯୁଦ୍ଧରେ କେତେବେଳେ ଭଗବାନ ମଧ୍ୟ ପଡ଼ିଯାଉଛନ୍ତି, ତେଣୁ ସେମାନେ ହାହାକାର ପଡ଼ିଯାଉଛନ୍ତି। ଯେତେବେଳେ ଚାଣ୍ଡୁଳ ଏବଂ ମୁଷ୍ଟିକୁ ଭଗବାନ ପକାଇ ଦେଉଛନ୍ତି, ସେତେବେଳେ ଖୁସି ହୋଇଯାଉଛନ୍ତି, ନାଚ ନୃତ୍ୟ କରୁଛନ୍ତି। କ୍ରିକେଟରେ ଯେମିତି ଛକା ମାରିଲେ କ୍ରିକେଟର ମାନେ ଡ୍ୟାନ୍ସ କରନ୍ତି, ଆଜିକାଲି ସବୁ କ'ଣ ସ୍ତ୍ରୀ ଲୋକମାନେ ସବୁ ଡ୍ୟାନ୍ସ କରନ୍ତି, ସବୁ ଦେଖୁଛନ୍ତି, ସେଇଟା ସବୁ ରହିଛି, ସବୁ ସେଇଭଳି ଭାବରେ ନୃତ୍ୟ କରୁଛନ୍ତି। କିନ୍ତୁ କୃଷ୍ଣ ବଳରାମ ଯେତେବେଳେ ପଡ଼ିଯାଉଛନ୍ତି, ସେମାନେ ସବୁ ହାହାକାର କରି ପକାଉଛନ୍ତି। କଂସ ଏବଂ କଂସ ସମ୍ପକ୍ଷରେ ଯେଉଁମାନେ ରହିଛି, ସପକ୍ଷ ଯେଉଁ ରାଜାମାନେ କ'ଣ ଅସତାମ, ସେମାନେ ସବୁ ସେମାନେ ନାଚୁଛନ୍ତି। ହେ ବଢ଼ିଆ, ଆହୁରି ଭଲ, ଆହୁରି ଚାଳୁ ଗୋଷ୍ଠୀକୁ ଏ କହୁଛନ୍ତି, ବଳ ଦେଉଛନ୍ତି ଚାଳୁ ଗୋଷ୍ଠୀ ଭିତରେ, କିନ୍ତୁ ଆମେ ପାରିବୁ ନାହିଁ, ଏଭଳି ଭାବରେ ତଥାପି ଚେଷ୍ଟା କରୁଛନ୍ତି, ପ୍ରାଣାନ୍ତ ଚେଷ୍ଟା କରୁଛନ୍ତି। ତେଣୁ ଭଗବାନ ଦେଖିଲେ, ଏ କଥା ଶୁଣୁଛନ୍ତି, ବନ୍ଦୀ ନିକଟରେ ବନ୍ଦୀଘର ରହିଛି, ବନ୍ଦୀଘର ନିକଟରେ ସେ ଷ୍ଟାଡିୟମ୍ଟା ହେଇଛି, ତେଣୁ ବଳ ବସୁଦେବ ଦେବକୀ ବନ୍ଦୀ ଭିତରେ ରହିକି, ବନ୍ଦୀଘର ରହିକି ଶ୍ରବଣ କରୁଛନ୍ତି, ଏ କଥା ହୋହାଲା ସବୁ ହେଉଛି, କିଏ କ'ଣ କହୁଛନ୍ତି ଆମେ ଶୁଭୁଛି, ସେଇଟା ମନ ଦୁଃଖ କରୁଛନ୍ତି। ଆମ ପୁତ୍ର ଏତେ ଦିନ ପରେ ଆସିଲେ, ଏତେ ବର୍ଷ ପରେ ଆସିଲେ, ଆଜି ମୃତ୍ୟୁବରଣ କରିବେ, ମନ ଦୁଃଖରେ ରହିଛନ୍ତି, କନ୍ଦନ କରୁଛନ୍ତି, ଭଗବାନ ଡାକୁଛନ୍ତି, ଭଗବାନ ମୋର ପୁତ୍ରମାନଙ୍କୁ ରକ୍ଷା କରନ୍ତୁ, ଏଇଭଳି ଭାବରେ ତାଙ୍କର ଅବସ୍ଥା ରହିଛି। ତେଣୁ କୃଷ୍ଣ ଏବଂ ବଳରାମ କହିଲେ, ତାଙ୍କର ଯେଉଁମାନେ ସୁହୃତ, ତାଙ୍କର ମନ ଦୁଃଖ ଦେଖି ଆଉ ବେଶୀ ମନ ଦୁଃଖ ଦେବା ପାଇଁ ଚାହିଁଲେ ନାହିଁ, ତେଣୁ ଗୋଟିଏ ବିଧାରେ ତାକୁ ବିନାଶ କଲେ, ଚାଣୁଳକୁ ବୁଲେଇକି ଟେକିକି ଫିଙ୍ଗିଦେଲେ, ଏମିତି ବୁଲେଇଦେଲେ, ଛୋଟ ପିଲା ଯେମିତି ବଲ୍ ଖେଳେ ସେଇଭଳି ଭାବରେ ବୁଲେଇଦେଲେ, ବୁଲେଇ ବୁଲେଇ ପକାଇଦେଲେ, ଏକାଥରେ ତାଙ୍କ ପ୍ରାଣ ନାଶ ହୋଇଗଲା। କୃଷ୍ଣ ବଳରାମ ଗୋଟିଏ ମୁଷ୍ଟି ମାରିଲେ, ବଳରାମ ତା ମୁଷ୍ଟିରେ ମୁଷ୍ଟିକର ବଳରାମ ମୁଷ୍ଟିରେ ମୁଷ୍ଟିକର ପ୍ରାଣ ଚାଲିଗଲା। ଏଭଳି ବଳିନାମ ଶ୍ରେଷ୍ଠ ସେ ବଳରାମ, ଏଭଳି ଭାବରେ ଏଇ ଦୁଇ ଜଣ ଯେତେ ମୃତ୍ୟୁବରଣ କଲେ, ଅଷ୍ଟମଲ ରହିଛନ୍ତି କଂସ କେଳେ, ଯା ଅନ୍ୟମାନେ ଷଳ କୁଶଳ ଚାଲ କୃଷ୍ଣ ବଳରାମଙ୍କୁ ହତ୍ୟା କର। ତେଣୁ କୃଷ୍ଣ ତୋଳ ତୋଷଳ ଆସିଗଲା, ଭୟ ରହିଛନ୍ତି, କିନ୍ତୁ ଏଣେ କଂସରାଜଙ୍କର ଦରମା ନେଇଛନ୍ତି, କ'ଣ କରିବେ ଯାଇ ପହଞ୍ଚିଗଲେ, ଯୁଦ୍ଧ କରିବାକୁ ପ୍ରସ୍ତୁତ ହୋଇଗଲେ, କୁଟ ଆସିଲେ ବଳରାମ ସେ ଯୁଦ୍ଧ କରିବା ପାଇଁ। ତେଣୁ ଭଗବାନ ପୁଣି ତାଙ୍କୁ ପଟକ ଦେଇକିରି, ଆଉ ବେଶୀ ସମୟ ଲାଗିଲା ନାହିଁ, ଏକାଥରେ ତାଙ୍କର ପ୍ରାଣନାଶ ହୋଇଗଲା। ପୁଣି ଶଳଦ ବୋଲି ଆସିଲା କୃଷ୍ଣଙ୍କ ସହିତ ଯୁଦ୍ଧ କରିବା ପାଇଁ, କୃଷ୍ଣ ମଧ୍ୟ ଶଳକୁ ହତ୍ୟା କରିଦେଲେ। ତେଣୁ ଏହିଭଳି ଭାବରେ ପାଞ୍ଚ ଜଣ ମଲ୍ଲ ଯେତେ ମରିଗଲେ, ଆଉ ତିନି ଜଣ ମଲ୍ଲ ପଳେଇଗଲେ, କି କୁଆଡ଼େ ପଳେଇଗଲେ, ଆଉ ରହିଲେ ନାହିଁ, ଚାରିଆଡ଼େ କଂସ ବନ୍ଦ କରିଦେଇଛି, କବାଟ ବାଟ ଦରକାର ବନ୍ଦ କରିଦେଇଛି, କେହି ଭିତରୁ ବାହାରି ପାରିବେ ନାହିଁ, ଡୁ ଅର୍ ଡାକ ମର ନର ମର, ଏହିଭଳି ଭାବରେ ନୀତି କଂସ ରହିଥିଲା, କେହି ବାହାରି ପାରୁନାହାନ୍ତି, ଡେଇଁବା ପାଇଁ ଚେଷ୍ଟା କରୁଛନ୍ତି, ରହିଛି ବାଉଣ୍ଡାରୀ ରହିଛି, ଡେଇଁବା ପାଇଁ ଚେଷ୍ଟା କରୁଛନ୍ତି, ଯାଇପାରୁନାହାନ୍ତି, କାଳେ ଖ୍ରୀଷ୍ଟ ବଡ଼ରା ପୁଣି ଆମକୁ କାଢ଼ିକିରି ପଟକେଇ ଦେବେ। ଏଇଭଳି ଭାବରେ ଯେତେବେଳେ ସବୁ ପଳେଇଗଲେ, କଂସ ସେଇଠୁ କହିଲେ, ଚିତ୍କାର କଲା, ହେ କୃଷ୍ଣ ବଳରାମ ବନ୍ଦୀ କର, ଏ ନନ୍ଦ ମହାରାଜ ବନ୍ଦୀ କର, ଏମାନଙ୍କୁ ସବୁ ବନ୍ଦୀ କର, ଏସବୁ ବାଜୁଥିଲା, ବାଧ୍ୟ ବାଜୁଥିଲା, ସବୁ ଭୀଷଣ ବାଧ୍ୟ ବନ୍ଦ କର, ବନ୍ଦ କର କହି କଂସ ବିଳିବିଳେଇଲା ସବୁ। ତେଣୁ ଭଗବାନ କ'ଣ କଲେ, ଡେଇଁ ପଡ଼ିଲେ, ଭଗବାନ କୃଷ୍ଣ କହିଲେ, ମାମୁଁ ମୋତେ ଡାକିଥିଲ ଖେଳ ଦେଖିବା ପାଇଁ, ଯେ ଖେଳ କ'ଣ ଏତେ ଆମକୁ ବିଦାୟ କରିଦେବ, ଯେ ଖେଳ ଦେଖ ଆଉ ଟିକେ ଖେଳ ରହିଛି ବାକି ଅଛି। କ'ଣ କଲେ ନା, ଭଗବାନ ଡେଇଁ ପଡ଼ିଲେ ସେ ମଞ୍ଚ ଉପରକୁ। ତେଣୁ ସେଠି ଯାଇକିରି କ'ଣ କଲେ ନା, ପ୍ରଗୃହ୍ୟ କେଶେଷୁ ଚଳତ୍ କିରୀଟଂ ନିପାତ ରଙ୍ଗୋ ପରିତୁଙ୍ଗ ମଚ୍ଚାତ୍ ତସ୍ୟ ପରିଷ୍ଠାତ୍ ସ୍ୱୟଂ ଅବ୍ଜନାଭ କପାତ ବିଶ୍ୱାସ ଆତ୍ମତତ୍ତ୍ୱ। ଭଗବାନ କୃଷ୍ଣ ଆକାଶବାଣୀ ହୋଇଥିଲା, ଅଶ୍ୟାସ୍ତ ଅଷ୍ଟମ ଗର୍ଭ ହନ୍ତା ବହୁତ ତୁମକୁ ହତ୍ୟା କରିବେ ଆର ମୂର୍ଖ, ଆଜି ସେହି ସମୟ ଆସିଗଲା। ଭଗବାନ ଡେଇଁ ପଡ଼ିଲେ ସେ ମଞ୍ଚ ଉପରୁ ଡେଇଁ ପଡ଼ି, କଂସର ସେଠି ସେ ପ୍ରାଣ ଚାଲିବ ମାନେ ଆଉ ଭୟ ନାହିଁ ତାଙ୍କର, ଆଉ ନାହିଁ ମରିବି ଆଜି ଭାବିଲା। ତେଣୁ ଭଗବାନଙ୍କ ଯୁଦ୍ଧ କ'ଣ କରିବ, ଭଗବାନ ଧରିଦେଲେ କେଶ, ଧରିଦେଲେ ପ୍ରଗୃହ କେଶେଶୁ ଚଳତ୍ କିରୀଟିଂ, ତାର ମସ୍ତକରେ ଯେଉଁ କିରୀଟି ଥିଲା ସେଟା ପଡ଼ିଗଲା, ତଳେ ପଡ଼ିଗଲା, ଭଗବାନ ଧରିଦେଲେ ଚୂଳକୁ ଧରିଦେଲେ, କେଶ ନିପାତ ବାପ ହାତରେ ଫିଙ୍ଗିଦେଲେ ତଳକୁ, ନିପାତ ତୁଙ୍ଗା ବହୁତ ଉଚ୍ଚ ରଙ୍ଗ ଥିଲା, ରଙ୍ଗ ପରି ତୁଙ୍ଗା ବହୁତ ଉଚ୍ଚ ମନ୍ତ ଥିଲା, ସେ ରଙ୍ଗମଞ୍ଚକୁ ତଳକୁ ଫିଙ୍ଗିଦେଲେ ଏବଂ ଫିଙ୍ଗିଦେଲା ଭିତରେ ତାଙ୍କ ମୃତ୍ୟୁ ଚାଲି ହୋଇଯାଇଛି, କିନ୍ତୁ ଭଗବାନ ତା ଉପରେ ପୁଣି ଡେଇଁଲେ ତସ୍ୟ ପରିଷ୍ଠା ସ୍ୱୟଂ ଅବ୍ଜନାଭ, ଅବ୍ଜନା ଭଗବାନ ସେଇ ବହୁତ ସୁନ୍ଦର, ଯାହାଙ୍କ ନାଭି ଅତି ସୁନ୍ଦର ଅବ୍ଜନାଭ, ସୁଖଦେବ ଗୋସ୍ୱାମୀ ଯେତେବେଳେ ଭଗବାନ ଡେଉଁଛନ୍ତି ତାଙ୍କ ନାଭିକୁ ଦେଖିଦେଲେ ଅବ୍ଜନା ବୋଲି କହିଦେଲେ, ସ୍ୱୟଂ ଅବ୍ଜନାଭ ଭଗବାନ ଡେଉଁଛନ୍ତି। ଡେଇଁକିରି କ'ଣ କଲେ ନା ପପାତ ବିଶ୍ୱାଶ୍ରୟାତ୍ମ ତତ୍ର ତାକୁ ପକେଇ ଦେଇକରି ତା ଉପରେ ହୋଇକରି ତାକୁ ଭାଗବତ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ତାର କେଶକୁ ଧରିକିରି ଚାରିପଟେ ବୁଲେଇଲେ, କାରଣ ସମସ୍ତେ ଭୟ କରୁଛନ୍ତି କଂସ ଏ ମରିବ ନାହିଁ, ଏତେ ଶକ୍ତି ରହିଛି, ତେଣୁ ତାର କେଶକୁ ଧରି ଘିଡ଼ିଘିଡ଼ି କରି ବୁଲେଇଲେ, ଘୋଷାରି ଘୋଷାରିକି ନେଲେ ଚାରିଆଡ଼େ ବୁଲେଇଲେ, ସମସ୍ତଙ୍କୁ ଯେମିତି ଭୟ ଚାଲିଯିବ, କଂସ ପ୍ରତି ଆଉ ଭୟ ରହିବ ନାହିଁ। ତେଣୁ କଂସ ସପୋର୍ଟରମାନେ ହାହାକାର କରି ପକାଇଲେ, କିନ୍ତୁ ଭଗବାନଙ୍କର ଭକ୍ତମାନେ ଉଚ୍ଚ ଜୟଧ୍ୱନି ଦେବା ଆରମ୍ଭ କଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ଆପଣମାନେ ଯଦିଓ ଟିକେଟ୍ କାଟିକି ଯାଇନାହାନ୍ତି, କିନ୍ତୁ ଆଜି ଆପଣଙ୍କୁ ଆଙ୍କ ଲେଖା ଆଙ୍କ ଲେଖା ହାର ଆପଣଙ୍କୁ ଜଣାଇଦେଲୁ, ଏଇଭଳିଆ ମଲ୍ଲଯୁଦ୍ଧ ହେଉଥିଲା ସେଠି, ତେଣୁ ଏଇଭଳି ଭାବରେ ମଲ୍ଲଯୁଦ୍ଧରେ ଥିଲା। ପରେ ଆସନ୍ତାକାଲି କହିବା ପରେ ଘଟଣା କ'ଣ ହେଲା, ତେବେ ଆଜି ଖାଲି କହିବା ଏମାନଙ୍କୁ ପୂର୍ବ ଯେଉଁ ରହିଛି ପୂର୍ବ କଥା, ଗର୍ଗ ସଂହିତାରେ ଯେଉଁ ବର୍ଣ୍ଣନା କରାଯାଇଛି, ଏମାନେ କିଏ କୁବଳିଆ ପିଢ଼ ହାତୀ ଯେ କିଏ ଥିଲା ଗର୍ଗ ସଂହିତାରେ ବର୍ଣ୍ଣନା କରାଯାଇଛି। ବଳି ମହାରାଜଙ୍କ ପୁତ୍ର ମନ୍ଦଗତି ଥିଲା, ବଳି ମହାରାଜଙ୍କ ପୁତ୍ର ମନ୍ଦଗତି ସେ ଥରେ ଯାଉଥିଲେ ତୀର୍ଥଯାତ୍ରା କରୁଥିଲେ, ସେ ସମୟ ରଙ୍ଗ ଶ୍ରୀରଙ୍ଗ କ୍ଷେତ୍ରରେ ବହୁତ ଶକ୍ତି ରହିଛି ତାଙ୍କର, ସବୁ ଛେଳି ଛେଳି ପଳେଇ ଯାଉଛନ୍ତି, ଏଭଳି ଭାବରେ କରୁଛି, ରଙ୍ଗକ୍ଷେତ୍ରରେ ବହୁତ ଭିଡ଼ ହେଉଛି, ଆପଣ ଯାଇଥିବେ ଯଦି ଦେଖିବେ ବହୁତ ଭିଡ଼ ରହିଛି। ତେଣୁ ଫେରି ଦେଲାବେଳେ ସେଥିରେ ଜଣେ ସନ୍ନ୍ୟାସୀ ଥିଲେ, ତାଙ୍କ ନାଁ ହେଉଛି ତ୍ରିତମୁନି, ସିଏ ମଧ୍ୟ ତଳେ ପଡ଼ିଗଲେ। ତ୍ରିତମୁନି ତାଙ୍କୁ ଅଭିଶାପ ଦେଲା, ଆରେ ମନ୍ଦଗତି ତୁ, କିନ୍ତୁ ତୋ ବହୁତ ତ୍ୱରାଗତି ହୋଇଯାଇଛୁ, ମନ୍ଦଗତି ହୋଇକରି ତୁ ବହୁତ ତ୍ୱରାଗତି ହୋଇଯାଇଛୁ, ତେଣୁ ତୁ ଯାହା ଗଜଭଳି ଚାଲିଯାଉଛୁ, ଜାଣିପାରୁନୁ କିଏ ଅଛନ୍ତି କିଏ ନାହିଁ, ଠେଳି ଠାଡ଼ିକି ପଳେଇଦେବୁ ସବୁ, ଯାହା ତୁ ଗଜ ହେଇଯା, ଏଇଭଳି ଭାବରେ ତାଙ୍କୁ ଅଭିଶାପ ଦେଇଦେଲେ। ତେଣୁ ସେ ତାଙ୍କ ପାଖରେ ପ୍ରାର୍ଥନା କଲେ, ପ୍ରଭୁ ମୋର ଭୁଲ ହେଇଗଲା, ମୁଁ ଆପଣ ଜାଣିପାରିଲି ନାହିଁ, ମୋର ଭୁଲ ହେଇଗଲେ କ୍ଷମା କରନ୍ତୁ, ନା ଠିକ୍ ଅଛି ତୁ ଯାହା ବିନ୍ଧ୍ୟଗିରିରେ ଗଜ ହୋଇକି ରହିବୁ ଏବଂ ତୋର ବହୁତ ବଡ଼ ହେବ, ତୁ କ'ଣ କୃଷ୍ଣଙ୍କ ଦ୍ୱାରା ହତ ହୋଇକି ତୁ ମୁକ୍ତି ପାଇବୁ। ତେଣୁ ବିନ୍ଧ୍ୟଗିରିରେ ସେ ଥିଲା, ଜରାସନ୍ଧ ଯେତେବେଳେ ଚାରିଆଡ଼େ ପୃଥିବୀ ଆକ୍ରମଣ କରୁଥିଲା ସେ ସମୟରେ ଲକ୍ଷେ ହାତୀ ଲଗାଇକରି ତାକୁ ଶିକାର କରିଥିଲା, ଦଶହଜାର ହାତୀର ବଳ ଥିଲା, ଲକ୍ଷେ ହାତୀ ଆଣିକି ତାକୁ ଶିକାର କରିଥିଲା, ଏବଂ ତା'ର ଯେଉଁ କନ୍ୟା ଦୁଇ ଜଣ ଅଛନ୍ତି ଅସ୍ଥି ଏବଂ ପ୍ରାପ୍ତି ଦୁଇ ଜଣ ଯଦି ବିବାହ କଲା କଂସକୁ ତାକୁ ଉପହାର ଦେଇଥିଲା ଏଇ କୁବଳିଆ ପିଢ଼, ଏ କୁବଳିଆ ପିଢ଼ ଆଜି ଭଗବାନଙ୍କ କୃପାରୁ ଆଜି ଉଦ୍ଧାର ପାଇଲା, ଭଗବତ ଧାମ ଗଲା। ତେବେ ଅଷ୍ଟମଲ ମାନେ କ'ଣ ଥିଲେ, ଅଷ୍ଟମଲ ମାନେ ଏମାନେ ଅଷ୍ଟମଲ ମାନେ କ'ଣ ଥିଲେ ଗର୍ଭସଂହିତା ବର୍ଣ୍ଣନା କରାଯାଇଛି, ଅମରାବତୀରେ ଏମାନେ ଥିଲେ ଉତ୍ତଥ୍ୟ ଋଷିଙ୍କର ପାଞ୍ଚ ପୁତ୍ର ଥିଲେ, ଏମାନେ ଉତ୍ତଥ୍ୟ ଋଷିଙ୍କର ତାଙ୍କ ନାଁ ହେଲା କ'ଣ, ଏ ନା ନା ତାଙ୍କ ନାଁ କୁହାଯାଇନି, ଅଷ୍ଟମଲ ଏମାନେ ସବୁ ଋଷିଙ୍କର ପାଞ୍ଚ ପୁତ୍ର, ଏମାନେ ସବୁ ବ୍ରାହ୍ମଣ କର୍ମ ଛାଡ଼ି ଏଇ ଯେଉଁ ପାଞ୍ଚ ମତେ ମରିଲେ ନା, ଅଷ୍ଟମଲ୍ଲେ ମରି ନାହାନ୍ତି, ପାଞ୍ଚ ତିନି ଜଣ ପଳେଇଗଲେ, ପାଞ୍ଚ ଜଣ ମରିଛନ୍ତି, ଏ ପାଞ୍ଚ ଜଣ ଥିଲେ ଉତ୍ତଥ୍ୟ ଋଷିଙ୍କର ପୁତ୍ର, ସେମାନେ ସବୁ ବ୍ରାହ୍ମଣ କର୍ମ ନ କରି ସବୁ କ୍ଷତ୍ରିୟ କର୍ମ ସବୁ କରୁଥିଲେ, ବଳିରାଜଙ୍କର ମଲ୍ଲ ସ୍ଥାନ ପ୍ରତି ତାଙ୍କର ଆକର୍ଷିତ ହୋଇଥିଲା, ମଲ୍ଲ ଯୁଦ୍ଧ ଦେଖିବା ପାଇଁ ଯାଉଥିଲେ, ଟିକେଟ୍ କରି ଯାଉଥିଲେ, ଯେମିତି କ୍ରିକେଟର ମାନେ ଯାଉଛନ୍ତି ଲଣ୍ଡନକୁ ଯାଇଥିଲେ ୱାର୍ଲଡ କପ୍ରୁ, ଆମ ଭାରତ ବର୍ଷ କେତେ ଜଣ ଯାଇଥିବେ ସବୁ ଜୋର୍ରେ ମାନେ କ'ଣ ଗର୍ବରେ କହୁଥିଲେ, ଆମେ ଯାଇଥିଲୁ ଲଣ୍ଡନ ଦେଖିବା ପାଇଁ କ୍ରିକେଟ, ଏଠି ମଧ୍ୟ ଆମର ଅଭିନନ୍ଦନ ଦାମ ମଧ୍ୟ କ୍ରିକେଟ୍ ଶୁଣୁଥିଲେ ବହୁତ ଲୋକ। ସେଭଳି ଭାବରେ ଏମାନେ ଯେଉଁ ରହିଥିଲେ ଉତ୍ତରତ୍ୟରୁ ସେ ତାଙ୍କୁ ଅଭିଶାପ ଦେଇଥିଲେ, ବ୍ରାହ୍ମଣ କୂଳରେ ଜନ୍ମ ହୋଇ ଭଗବାନଙ୍କର କ'ଣ ସମ ଦମ ତପ ଶୌଚ ଏସବୁ ବ୍ରାହ୍ମଣର କର୍ମ ଏସବୁ ନ କରି ତୁମେ କ୍ଷତ୍ରିୟ କର୍ମ କରୁଛ, ଯାହା ମଲ ହୋଇଯାଅ, ଏଇଭଳି ଭାବରେ କହିଥିଲେ। ତେଣୁ ସେ କଂସଙ୍କର ମଲ ହୋଇକି ରହିଥିଲେ, ଆଜି ମୃତ୍ୟୁବରଣ କଲେ କୃଷ୍ଣଙ୍କ ହାତରେ ଏବଂ ସେମାନେ ଭଗବତ ଧାମ ଗଲେ। ତେଣୁ ଆସନ୍ତାକାଲି ବର୍ଣ୍ଣନା କରିବା ମଲ ଯୁଦ୍ଧ ପରେ କ'ଣ ହେଲା, ତେଣୁ ଆମର କଥାକୁ ଏଠି ବିଶ୍ରାମ ବାବୁଙ୍କୁ ପଚାରିବା, ଆମେ ମଲ୍ଲଯୁଦ୍ଧରେ ଭୋଳ ହେଇକରି କ'ଣ କ'ଣ କହିଦେଇଛେ, କିଛି କିଛି ଏପଟ ସେପଟ କହିଦେଲେ କି କ'ଣ କଲେ, କାହାକୁ ମନରେ ଆଘାତ ହେଇଥିବ, ବା କାହାର କିଛି ପ୍ରଶ୍ନ ଅଛି, କାହାର କିଛି ସନ୍ଦେହ ଅଛି। ନହେଲେ ଆମେ କଥାକୁ ବିଶ୍ରାମ ଦେବା। ଶଙ୍ଖଚୂଡ଼ ଭଗବାନ କୃଷ୍ଣ ତାକୁ ହତ୍ୟା କରିଥିଲେ, କିନ୍ତୁ ସାଧାରଣତଃ ଯେଉଁମାନେ ଭଗବାନଙ୍କ ଦ୍ୱାରା ହତ ହୁଅନ୍ତି ସେମାନେ ଭଗବାନଙ୍କ ଶରୀରରେ ମିଶିଯାଆନ୍ତି, କିନ୍ତୁ ଏ ଶଙ୍ଖଚୂଡ଼ ଶ୍ରୀଦାମ ଶରୀରରେ ମିଶିଯାଇଥିଲା। କାହିଁକି ନା ସିଏ ପୂର୍ବ ଜନ୍ମରେ ସିଏ ହେଉଛନ୍ତି ପ୍ରକୃତରେ ଭଗବତ ଧାମରୁ ଆସିଛନ୍ତି, ଗୋଲୋକ ଧାମରୁ ଆସିଛନ୍ତି। ଶଙ୍ଖଚୂଡ଼ ଥିଲା ଶ୍ରୀଦାମ, ଆଉ ରାଧାରାଣୀ ଏସବୁ ତାଙ୍କ ଲୀଳା ଚାଲିଥିଲା ବୃନ୍ଦାବନରେ, ସେ ଏସବୁ କଥା ଆମେ କହିଥିଲେ। ଶଙ୍ଖଚୂଡ଼ ଥିଲେ ଶ୍ରୀଦାମ, ତେଣୁ ଆଜି ସେ ଯେତେବେଳେ ଭଗବାନଙ୍କୁ ହତ୍ୟା କଲେ ସେ ଶ୍ରୀଦାମ ଶରୀରରେ ମିଶିଗଲେ, ମୁକ୍ତିପ୍ରାପ୍ତ ହେଲେ। ଏଇଭଳି ଭାବରେ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେ ଗୌରଭକୁନ୍ଦ କି ଦାୟ ଗୋପ୍ରମାନନ୍ଦେ ଜୟ ପରଶରମଲ ଯୁଦ୍ଧ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ। କେଉଁଥିରେ ଶଙ୍ଖଚୂଡ଼ ମଣିଟା ଦେଲେ ନା ବଳରାମକୁ, ମଣି ପ୍ରଦାନ କଲେ।